ॐ नमो भगवते वासुदेवाय ॐ नमो भगवते वासुदेवाय
ते द्वंद्व मोह निर्मुक्ता
भजन्ते माम् दृढव्रता भजन्ते माम् दृढव्रता समस्त कोजिबि जेसाम
जेसाम
तुम तुम अंतगतम पापम जनानाम पुण्यकर्मणाम ते द्वंद्वा मोह निर्मुक्ता भजन्ते माम् दृढव्रता जेषां तु अन्तर्गतं पापं जनानां पुण्यकर्मणां ते द्वंद्वमो निर्मुक्ता भजन्ते माम् दृढव्रता भगवान मुखर कथा भगवान मुख निश्रुत बाणी भगवान निज मुहरी कथा कहते भगवान कथा को जो मैंने पुनरावृत्ति करती निजे आवृत्ति करती भगवान बहुत खुशी हुए ये श्लोक अर्थ मुझे तो कहते कौन जे समस्त पुण्यवान व्यक्ति जे समस्त पुण्यवान व्यक्ति पाप संपूर्ण रूपे दूरीभूत होई एवं जे माने द्वंद एवं मोहरु मुक्त होई सेमाने दृढ़ निष्ठार सहित मोर भजन करती श्लोकर अनुवाद जे ए संसार आम भल भाव जान रखे हरि तो मारे किए मारे हरि तो रखे ए संसार समस्त को एकमात्र रक्षाकर्ता किए समस्त ना भगवान द्वितीय किए अच्छा दुनिया रे रक्षा किंतु भगवान को प्रति संसार लोक मान सी जे आम रक्षाकर्ता ए विश्वास दृढ़ता ना से भगवान कहते को मैंने मत भजन करते बहुत आड़े बहुत कथा प्रवचन लोक शुणुचे बहु हरिनाम महिमा आम शुणुचे शुणिले भी कौन हूँ ना भगवान को प्रति पूर्ण श्रद्धा व दृढ़ता ना भगवत भक्ति कौन पा नहीं ना सहीटा ये भगवान कह पापर हार बहुत रही जमाटा बांधि हृदय लोकर हृदय जहाँ हृदय बहुत पाप रही से सहजे भगवत भक्ति करी पारिबो ना भगवान को भगवान सब कारण रो कारण से केबे भी मानि पारिबो आम जानते भल भाव दस रत्नाकर कथा दस्यु रत्नाकर तो बहु पाप कर्म कर सत्य भी तो जिते से करू मुहर भगवान राम नाम पशिले कि पशिला कहीं भगवान श्लोक कथा अनुसार जहाँ आम को ये कथा कहला पर आम कहीं भगवत भक्त ही पा ना भगवान प्रति ए संसार आम जो जीवन रो श्वास प्रश्वास चलुची केते मुहूर्त आम बंचवा यहाँ जानते कल कौन हम आम जीवन आम जानते कि जानना जेहतु जानी ना कल कौन परिणति मोर हम कितु निज प्रति बहुत भरोसा ए संसार में आम जो भूमि पर बसी भूमिटा कह सृष्टि ए भूमिटा कह र आम बिक्री कर बड़ बड़ धनी बनाऊे धनी तो ये भूमि टा भगवान देखते ना किए सृष्टि किए कर भूमि टा भगवान आम जो जल ही जीवन जो पानी मुझे पीले जल टे पीले आम जीवन धारण हूँ ଏ ପାଣିଟାକୁ କିଏ ସୃଷ୍ଟି କରୁଛି? ଆମ ଓଡ଼ିଶାର ପ୍ରଧାନମନ୍ତ୍ରୀ ଆଉ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରୁଛନ୍ତି ନା ଭାରତର ପ୍ରଧାନମନ୍ତ୍ରୀ ଏ ପାଣିଟା ତିଆରି କରୁଛନ୍ତି, ଏ ଭୂମିଟା ତିଆରି କରୁଛନ୍ତି? କରୁଛନ୍ତି କି କରୁନାହାନ୍ତି? ନା, ଏମିତି କୋଉ ମଣିଷ ଅଛି ଆଗରୁ ସୃଷ୍ଟିରୁ ଯୋଉ ପୃଥିବୀ ପାଣିକୁ ସୃଷ୍ଟି କରିଥିଲେ, ଯୋଉ ଶ୍ୱାସ ପ୍ରଶ୍ୱାସ ନେଉଛନ୍ତି ପବନକୁ କିଏ ସୃଷ୍ଟି କରିଛି? ଭଗବାନ ନା ଆଉ କିଏ ଦ୍ୱିତୀୟ ଲୋକ ଅଛନ୍ତି? ଏଇ ଯୋଉ ସୂର୍ଯ୍ୟ ଆଲୋକ ଦ୍ୱାରା ଆମେ ସମସ୍ତେ ବଞ୍ଚି ରହୁଛେ, ସୂର୍ଯ୍ୟ ଆଲୋକକୁ ସୂର୍ଯ୍ୟଙ୍କୁ କିଏ ସୃଷ୍ଟି କରିଛି? ଯୋଉ ଚନ୍ଦ୍ର ଲୋକ ଆମକୁ ଶୀତଳତା ଦଉଛି, ସ୍ୱାଦୁ ଦଉଛି, ସୁଗନ୍ଧ ଦଉଛି, ଚନ୍ଦ୍ର ଯଦି ନଥାନ୍ତେ ତାହେଲେ ସଂସାରରେ କୌଣସି ଜିନିଷର ସ୍ୱାଦୁ ନଥାନ୍ତା। ଚନ୍ଦ୍ରଙ୍କ ଦ୍ୱାରା ସ୍ୱାଦୁ ହୁଏ ଆଉ ଗନ୍ଧ ହୁଏ, ପ୍ରତ୍ୟେକ ଫୁଲରେ ଗନ୍ଧ ହୁଏ, ପ୍ରତ୍ୟେକ ବସ୍ତୁର ଗନ୍ଧ ପ୍ରକଟ ହୁଏ ଚନ୍ଦ୍ରଙ୍କ ଦ୍ୱାରା। ଏସବୁ ଭଗବାନଙ୍କ ସୃଷ୍ଟି ନାହିଁ, ମଣିଷ କାହା ସମାଜ କାହାର ସୃଷ୍ଟି? ସୃଷ୍ଟି କି? ତାହେଲେ ଭଗବାନ ଯଦି ଏତେ ବଡ ମହାନ ବ୍ୟକ୍ତି ହୁଅନ୍ତି ଯିଏ ସଂସାରରେ ସବୁକିଛି ଦେଇଛନ୍ତି, ଆମର କର୍ତ୍ତବ୍ୟ ଅବଦାନ ତାଙ୍କ ପ୍ରତି କଣ ହଉଛି? ଆମେ ହଉଛେ ଦୁନିଆରେ ମୋ ପ୍ରତି କାହାର ଅବଦାନ ନାହିଁ, ମୁଁ ଏକା ସାଙ୍ଗରେ ବଡ ହେଇଗଲି। ଯୋଉ ପିଲାମାନଙ୍କୁ ମା ବାପା ଜନ୍ମ ଦେଇକି ଲାଳନ ପାଳନ କରି ବଡ କରୁଛନ୍ତି, ପିଲା ଯଦି କହିବ ବଡ ହେଲା ପରେ ତମେ ମୋ ପାଇଁ କିଛି କରିବ, ମୁଁ ଆପେ ଆପେ ଏକଦମ ଭୂଇଁରୁ ଜନ୍ମ ହେଇକି ଭୂଇଁରୁ ଗଜା ହେଇକି ବହୁତ ବଡ ହେଇଗଲି, ହେଇପାରିବ କି ସଂସାରରେ? ସେଥିପାଇଁ ଆମ ଜୀବନ ନିର୍ଭର କରୁଛି ଭଗବାନଙ୍କ ଅବଦାନ ଉପରେ, ଅନୁଦାନ ଉପରେ। ଭଗବାନଙ୍କ କୃପା ବ୍ୟତୀତ ସଂସାରରେ କେହି ବି କଣ କରିବ ନା ଗୋଟିଏ ମୁହୂର୍ତ୍ତ ବି ବଞ୍ଚିପାରିବ? ସବୁ ପ୍ରତି ମୁହୂର୍ତ୍ତରେ ଭଗବାନଙ୍କ କୃପାର ଆବଶ୍ୟକତା ରହିଛି। ସେଥିପାଇଁ ଯାହାର ପୁଣ୍ୟ ନାହିଁ, କୋଉମାନେ ଏ କଥା ବୁଝିପାରୁନାହାନ୍ତି, ଭଗବାନ ଯିଏ ସଂସାରରେ ମୋତେ ଜନ୍ମ ଦେଇଛନ୍ତି ତାଙ୍କ ପ୍ରତି ମୋର କିଛି କର୍ତ୍ତବ୍ୟ ରହିଛି, ଏ କଥା କୋଉମାନେ ବୁଝିପାରୁନାହାନ୍ତି? ଯୋଉମାନେ ପାପରେ ପୁରା ପାପ କରି କରି ତା ଜୀବନଟି ପୁରା ପାପରେ ଢାଙ୍କି ହେଇଯାଇଛି, ସେଇମାନେ କେବେ ବି କଣ କରିପାରିବେ ନା ଭଗବାନଙ୍କର ଅବଦାନଟାକୁ ଉପଲବ୍ଧି କରିପାରିବେ ନାହିଁ, କୌଣସି ପରିସ୍ଥିତିରେ ଭଗବାନଙ୍କୁ ବୁଝିପାରିବେ ନାହିଁ ଭଗବାନଙ୍କର କଣ କୃପା ବା କରୁଣା ଆମ ପ୍ରତି ରହିଛି। ସେଇଥିପାଇଁ ଯୋଉମାନେ ଭଗବାନଙ୍କର ଆଶ୍ରୟରେ ରହନ୍ତି, ତ ଆଶ୍ରୟ ଥିବା ଲୋକର ଯଦି ବି ବିପଦ ଆସେ, ସଂସାରରେ ସମସ୍ତଙ୍କୁ ବିପଦ ଆସେ, ଏ ସଂସାରରେ ଯିଏ ରହିଛି ତାର ବିପଦ ଅଛି ନା ନାହିଁ? ଅଛି ନା ନାହିଁ? ଦୁଃଖ ଅଛି ନା ନାହିଁ? ନା ଆମେ କହିବା ସଂସାରରେ କିଛି ବିପଦ ନାହିଁ, କିଛି ଦୁଃଖ ନାହିଁ, ଖାଲି ସୁଖରେ ହିଁ ମଣିଷ ବଞ୍ଚିଛି। କିନ୍ତୁ ମଣିଷ ସେ ଛୁଆଗୁଡ଼ାଙ୍କୁ ଟିକେ ବହୁତ ଦୂରେଇ ଯାଇଥାଏ, ବହୁତ କଥା କହୁଛି, ତାଙ୍କ ଟିକେ ଭିତରକୁ ନେଇଯାନ୍ତୁ, ଘର ଭିତରକୁ ନେଇଯାନ୍ତୁ। ଯିଏ ଛୁଆ ପାଟି କରିବ ତା କାମ ଧରିକି ଏଇଠି ଛିଡ଼ା କରିଦେବେ, ୟାପରେ ଯିଏ ପାଟି କରିଥିବ ଆଉ ସେଥିପାଇଁ ଭଗବାନ କହୁଛନ୍ତି ଆମର ଦୃଢ଼ତା କାହିଁକି ଆସୁନି ଭଗବାନଙ୍କ ଭଜନ ଭଗବତ ଭକ୍ତିରେ, ଦୃଢ଼ତାର କଣ ଅଭାବ ରହିଛି ଆମର? ଆକ୍ଚୁଆଲି ଭଗବାନଙ୍କର ଅବଦାନକୁ ଆମେ ଅନୁଭବ କରିପାରୁ, ଯେମିତି ସ୍ୱାଭାବିକ କୁହାଯାଏ ଯେ ଗାଁରେ ଆମର କଣ କରାଯାଏ, ପ୍ରାୟ ଲୋକମାନେ ସବୁ କୁକୁଡ଼ା ରଖନ୍ତି ନା, ଯେତେବେଳେ କୁକୁଡ଼ା ରଖନ୍ତି, କୁକୁଡ଼ା ରଖିଲେ ମାଲିକ କଣ କରେ ନା ଯେତେବେଳେ କୁକୁଡ଼ାଙ୍କୁ ବାହାର କରିଦିଏ ସକାଳ ରାତିରେ ସେ ତା ଯୋଉ ଭାଡ଼ି କରୁଛନ୍ତି ଭାଡ଼ିରେ ରଖିଥିବ, ସକାଳୁ ଭାଡ଼ିରୁ କୁକୁଡ଼ାକୁ ଖୋଲିଦେବେ, କୁକୁଡ଼ା ଯେତେବେଳେ ଭାଡ଼ିରୁ ଖୋଲିଦେବେ ଯେକି ମାଲିକ କଣ କରିବ କିଛି ଖାଇବା ଦେବ, ସେ କୁକୁଡ଼ାଙ୍କର ସ୍ୱଭାବ ହଉଛି କଣ, ସେଇଠୁ ପୁରା ମାଲିକ ଖାଇବା ଦେଇଥିବ, ସେ ତା ଗୋଡ଼ରେ ବାହିଲେ ଖାଇବେ, ଦେଖିବେ କୁକୁଡ଼ା ଖାଇଲା ବେଳେ ଗୋଡ଼ରେ ବାହୁ, ଆପଣ ପୁରା ଧାନ ପଚା ପକାନ୍ତୁ, ଚାଉଳ ପକାନ୍ତୁ, ଯାହା ବି ପକାନ୍ତୁ, ସେ ଗୋଡ଼ରେ ବାହିବ ଖାଇବ କଣ ପାଇଁ? ତା ଖାଇବା ଦେଇଛି ଖାଣ୍ଟି ଖାଇବ, ବାହିବାର କଣ ଦରକାର ଅଛି ନା? ତାର ସ୍ୱଭାବ ହଉଛି ମୁଁ କାହା ଦାନରେ ପ୍ରତିପାଳିତ ନୁହେଁ, ମୁଁ କାହା ଦାନରେ ଚଳେ ନୁହେଁ, ମୁଁ ଖଟୁଛି ଆଉ ଖାଉଛି, ତାକୁ ଖାଇବା କିଏ ଦେଇଛି? ମାଲିକ ଦେଇଛି, ତାକୁ ଲାଳନ ପାଳନ କରୁଛି, କିନ୍ତୁ କୁକୁଡ଼ା କହୁଛି ମୁଁ କାହା ଦାନରେ ଚାଲେ ନାହିଁ, ମାଲିକ ଦାନରେ ସେ ଚାଲେ ନାହିଁ, ସେ ଆଉ ଫଟୁଛି ଖାଉଛି ମାନେ ବାହୁଛି ଆଉ ଖାଉଛି, ସେଇଟା କହୁଛି ମୁଁ କାହା ଦାନରେ ଚାଲେନି, ଖଟି ଖାଉଛି, କଣ କହୁଛି ଗାଁରେ ଗୋଟେ କମେଇକି ଖାଉଛି, ଗାଁ ଭାଷା ଓଡ଼ିଆରେ କହନ୍ତି କମେଇକି ଖାଉଛି, ଅର୍ଜିକି ଖାଉଛି, ଏ ହେଉଛି କଥା। ଭଗବାନ ଭୂମି ଦେଇଛନ୍ତି, ଭଗବାନ ପାଣି ଦେଇଛନ୍ତି, ଭଗବାନ ଶସ୍ୟ ଦେଇଛନ୍ତି, ଭଗବାନ ସୂର୍ଯ୍ୟ ଆଲୋକ ଦେଇଛନ୍ତି, ଯେତେ ଶସ୍ୟ ସଂସାର କଣ ଆମେ ସୃଷ୍ଟି କରିଥିଲେ କରିଥିଲେ ସିଏ ଭୂମି ଦେଇଛନ୍ତି, ସିଏ ଶସ୍ୟ ଦେଇଛନ୍ତି, ସିଏ ପାଣି ଦେଇଛନ୍ତି, ସିଏ ସୂର୍ଯ୍ୟ ଆଲୋକ ଦେଇଛନ୍ତି। ଆଉ କୁକୁଡ଼ା ଭଳି ଆମେ ଟିକେ ବାହୁଛେ ବୋଲେ ଆମେ ଘଟେଇ ଖାଇ ଏକଦମ ମାନେ କଣ ଲୋକ କୁକୁଡ଼ା ଖାଇଯାଏ, କୁକୁଡ଼ା ମାଂସ ଅଣ୍ଡା ଖାଇଯାଏ, ବୁଦ୍ଧିଟା ବି କୁକୁଡ଼ା ଭଳିଆ ହେଇଯାଏ। କାହିଁକି ଏକା ଜିନିଷ ଖାଉଛି ଲୋକ, ତା ଭଳିଆ ବୁଦ୍ଧି ମୁଁ ଖଟି ଅର୍ଜିକି ଖାଉଛି ନା, ମୁଁ କା ଦାନରେ ଚାଲୁଛି, କିନ୍ତୁ ସବୁ ଦେଲାବାଲା କଥା ତାର ମନେ ନାହିଁ ଦୁନିଆ, ତା ପ୍ରତି ଯେଉଁ କିଛି କର୍ତ୍ତବ୍ୟ ଅଛି ସେଇଟା ନାହିଁ। ଏତିକି ଲୋକ ବୁଝିପାରୁ, ସେ ଭାବୁଛନ୍ତି ବୋଧେ ମୋ ବାବା ରଖିଥିଲେ ସମ୍ପତ୍ତି ମୁଁ ଭୋଗ କରିଛି। ଆରେ କା ବାବା କି ସଂସାରରେ ରଖେ, ପ୍ରତ୍ୟେକ ଜୀବକୁ ସୁଖ ଦୁଃଖ ଯେତିକି ମିଳୁଛି ଏଟା ତାର ପୂର୍ବକୃତ କର୍ମାନୁସାରେ ମିଳୁଛି। ଯୋଉଦିନ ଯାହାକୁ ଯେତିକି ପ୍ରାପ୍ୟ ରହିଛି ସେ ସେତିକି ହିଁ ଭୋଗ କରିବ। ସବୁ ତ ଚେଷ୍ଟା କରୁଛନ୍ତି ଜୀବନରେ ବଡ ସୁଖୀ ହେବା ପାଇଁ ଚେଷ୍ଟା କରୁନାହାନ୍ତି, ସମସ୍ତେ ସୁଖୀ ହେବାର ଚେଷ୍ଟା କରୁଛନ୍ତି, କିନ୍ତୁ କିଏ ଚେଷ୍ଟା କଲେ ବି ହେଇପାରିବ। କାହିଁକି ଏକି ସ୍କୁଲରେ ବହୁତ ପିଲା କରୁଛନ୍ତି, ସମସ୍ତଙ୍କର ସ୍ମରଣ ଶକ୍ତି କଣ ସମାନ କି, ବ୍ରେନ୍ ମେମୋରି ପାୱାର କଣ ସମାନ କି, ସମସ୍ତଙ୍କର କିଏ ବହୁତ ମନେ ରଖିପାରୁଛି କି କମ ମନେ ରଖିପାରୁଛି, ଜଣେ ବହୁତ ପରିଶ୍ରମ କରୁଛି ବହୁତ ସମୟ ପଢୁଛି କିନ୍ତୁ କମ ଅଳ୍ପ ପାଠ ମନେ ରଖୁଛି, ଆଉ ଜଣେ ଅଳ୍ପ ପଢିକି ବି ବହୁତ କଥା ମନେ ରଖିପାରୁଛି। କାହିଁକିନା ଏଇଟା ତାର ପୂର୍ବ ଜନାନାମ ପୁଣ୍ୟ କର୍ମ, ପୂର୍ବ କର୍ମ ଅନୁସାରେ ଏଇଟା ହୁଏ। ଆମେ ଯଦି କହିବା ନା ତାହେଲେ ଜଗତରେ ଆମେ ଦୁଃଖୀ କାହିଁକି, ଯଦି ଆମେ କହିବା ଭଗବାନଙ୍କର କିଛି ଅବଦାନ ନାହିଁ, ଆମ ଇଚ୍ଛାରେ ସବୁ କିଛି ଚାଲିଛି, ତାହେଲେ ଆମେ ସଂସାରରେ ଦୁଃଖୀ କାହିଁକି, ଆମେ ଯେତେବେଳେ ଇଚ୍ଛା ଯାହା ସୁଖ ପାଇବା କଥା ଖୋଜି ପାଇପାରୁ, କିନ୍ତୁ ତା ପ୍ରତି ବଦଳରେ ବି ତାପରେ ବି ଆମ ପାଖକୁ ଦୁଃଖ ଆସୁଛି, ଦୁଃଖ ଆସୁଛି ନା ନାହିଁ, ଦୁଃଖ ଆସୁଛି। ସେଥିପାଇଁ ମନୁଷ୍ୟ ଜୀବନରେ କେତେବେଳେ କେହି କହିପାରିବନି ନା ମୋ ସଂସାରରେ ଏ ଜୀବନରେ ମନୁଷ୍ୟ କୌଣସି ଦୁଃଖ ନାହିଁ, ସମସ୍ତଙ୍କ ପାଖରେ ଦୁଃଖ ଅଛି। ଆଉ ଏତେ ଦୁଃଖରେ ଆମେ ଦେଖୁଛେ କାଳ ଆମକୁ କୋଉ ପରିସ୍ଥିତିରୁ କୋଉ ପରିସ୍ଥିତିକି ନେଇଯାଉଛି, ଆମେ ସମସ୍ତେ ଛୋଟ ପିଲାଙ୍କ ଭଳିଆ ଥିଲେ, କିନ୍ତୁ କାଳ ଧୀରେ ଧୀରେ ଗୋଟେ ଗଛର ପତ୍ର ଧୀରେ ଧୀରେ କଅଁଳିଆ ପତ୍ର ବୁଢା ହେଇକି ଖସିକି ଝଡି ପଡୁଛି, ପୁଣି ଆଉ ଥରେ ଯେତେବେଳେ ଏଇ ଚୈତ୍ର ମାସ ଆସିଲା ସବୁ ପତ୍ର ଝଡ଼ା ଦବ, ପୁଣି ନୂଆ କଅଁଳିଆ ପତ୍ର ଆସିବ, ପୁଣି ସେ ଝଡ଼ିବ, ପୁଣି ନୂଆ ପତ୍ର ହଉଛି ନା ନାହିଁ, ଠିକ ଯେମିତି ହଉଛି ସେମିତି ଏଭଳି ଏ ସଂସାର କାଳ ସମସ୍ତଙ୍କୁ ଛୋଟରୁ ବୁଢା କରୁଛି ନା କରୁଛି। କାଳର ପ୍ରଭାବ, କାଳର ଗତି ଆମକୁ କୋଉଠୁ କୋଉଠିକି ନେଇଯାଉଛି ଆମେ ଜୀବନରେ କିଛି ବୁଝି ଉଠି ପାରୁନା। କାହିଁକିନା ଆମର ଭଗବତ ଚର୍ଚ୍ଚା କୌଣସି ଆଧ୍ୟାତ୍ମିକ ଜ୍ଞାନର ବହୁତ ଅଭାବ, ସେଥିପାଇଁ ଭଗବାନଙ୍କର ଅବଦାନଟାକୁ ମଣିଷକୁ ବୁଝିବା ଦରକାର। କିନ୍ତୁ ଭଲ ଭକ୍ତ ହେଲେ କଣ ହବ, ସେ ସୁଖେଶୁ ଅନୁଦ୍ବିଗ୍ନ ମନା ଦୁଃଖେଶୁ ବିଗତ, ସେ ସୁଖ ଆସୁ ଦୁଃଖ ଆସୁ ସବୁ ଅବସ୍ଥାରେ ସମାନ ରହିବ। ଯେମିତି ଥରେ ଜଣେ ବ୍ରାହ୍ମଣ ଥିଲେ, ଏ ବ୍ରାହ୍ମଣ ଅତ୍ୟନ୍ତ ନିଷ୍ଠାପର ପବିତ୍ର ଶୁଦ୍ଧ ଜୀବନ ବିତାଉଥିଲେ, ବିତେଇତେ ବିତେଇତେ ଦିନକର ଘଟଣା, ସେ ରାଜାଙ୍କର ରାଜଗୁରୁ ଥିଲେ, ଏ ବ୍ରାହ୍ମଣଙ୍କର ନାମ ଥିଲା ଜୟଦେବ। ତ ଆମର ଜଗନ୍ନାଥଙ୍କର ପ୍ରିୟ ଭକ୍ତ ଜୟଦେବ ତ ରହିଛନ୍ତି, ଇଏ ଜୟଦେବ ଆଉ ଜଣେ ବ୍ରାହ୍ମଣ ଥିଲେ, ଆଙ୍କର ଦିନକର ଘଟଣା କଣ ହେଇଛି, ରାଜା କହିଲେ ଇଏ ମୋ ରାଜଗୁରୁ, ଏ ରାଜଗୁରୁଙ୍କର କଣ କରାଯିବ ନା ମୁଁ ଯଥାର୍ଥ ଭାବେ ମୋଠୁ ଆଉ ମୋ ରାଜଗୁରୁଙ୍କୁ ଅଧିକ ସୁଖରେ ରଖିବି। ଏହା ଚିନ୍ତା କରିକି ଏ ଜୟଦେବ ଜୀବନରେ ଚାହୁଁଥିଲେ ମୁଁ ବିବାହ କରିବି, କିନ୍ତୁ ଭଗବାନଙ୍କ ଇଚ୍ଛାରେ ଜୟଦେବ କଣ କଲେ ବିବାହ କଲେ। ଯେତେବେଳେ ଭଗବାନଙ୍କ ଅନୁମୋଦନରେ ସେ ବିବାହ କଲେ, କିନ୍ତୁ ତ ପତ୍ନୀକୁ ନେଇକି ଚଳନ୍ତି, ଏଣେ ରାଜଗୁରୁ କୌଣସି ବି ଏକ ପ୍ରକାର ତାଙ୍କ ଭିତରେ ଲୋଭ କାମନା ନଥାଏ। ଦିନେ ସେ ରାଜାଙ୍କ ଦରବାରକୁ ଆସିଥାନ୍ତି, ରାଜା କଣ କଲେ ନା ତାଙ୍କୁ କହିଲେ ରାଜଗୁରୁ ଆପଣ ତାଙ୍କ ଭଣ୍ଡାରରେ ପଶେଇଲେ, ଆପଣଙ୍କର ଯାହା ଧନ ଅର୍ଥ ଲାଗିବ ଆପଣ ନେଇଯାଆନ୍ତୁ, ଲକ୍ଷ ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ସମସ୍ତ ମଣିମୁକ୍ତା ରତ୍ନ ଆଦି ଯଥେଷ୍ଟ ପରିମାଣରେ ଦେଲେ, ଯେମିତି ରାଜଗୁରୁଙ୍କର କୌଣସି ପ୍ରକାର ଅଭାବ ନ ହେବ। ରାଜା ଯେତେବେଳେ ତାଙ୍କୁ ଦେଇକି କଣ କଲେ ପଠେଇଲେ, ତ ରାଜଗୁରୁଙ୍କର ଏଭଳିଆ ସମ୍ମାନ ପାଇକି ଜୟଦେବ ଯେତେବେଳେ ସେ ମୂଲ୍ୟବାନ ଅର୍ଥକୁ ନେଇକି ଯାଆନ୍ତି, ଏହି ଖବର କଣ ହେଲା ଚାରିଆଡ଼େ ବ୍ୟାପିଗଲା, ଯେମିତି ଜୟଦେବଙ୍କୁ ରାଜା ବହୁତ ସମ୍ମାନ କରିଛନ୍ତି, ଅର୍ଥ ଦେଇଛନ୍ତି। କିଛି ଡାକୁ ମାନେ କଣ କଲେ, ଚାରି ଜଣ ଡାକୁ ସେ କଣ କଲେ ନା ସାଙ୍ଗେ ସାଙ୍ଗେ ଇଏ ଯାଉ ଯାଉ ରାତିରେ ଗୋଟେ ଯୋଉ ଗଲେ ଜଙ୍ଗଲ ରାସ୍ତା ଦେଇକି, ରାତ୍ରି ବି ହେଇଗଲା, ଏ ଜଙ୍ଗଲ ରାସ୍ତା ଦେଇକି ତ ଯାଉଛନ୍ତି, ଏ ଡାକୁ ମାନେ କଣ କଲେ ଜୟଦେବଙ୍କୁ ଘେରି ନେଲେ, ଘେରି ନେଇକି ଧନ ମାଗିଲେ, ଜୟଦେବ ସ୍ୱଚ୍ଛାକୃତ ଭାବେ କୌଣସି ଲୋଭ ନ କରି ସବୁ ଧନକୁ ଦେଇଦେଲେ, କହିଲେ ବାବା ନିଅ, ଯେତେବେଳେ ନିଅ କହିଲେ ଦେଇଦେଲେ, କିନ୍ତୁ ଏମାନେ ଚିନ୍ତା କଲେ ଆମେ ଅର୍ଥ ତ ପାଇଗଲାଣି ପଳେଇଯିବା, କିନ୍ତୁ ଇଏ ତ ରାଜଗୁରୁ ନା, କାଲି ଯାଇକି ରାଜାଙ୍କ ପାଖରେ ନାଲିସ କରିବ, କମ୍ପ୍ଲେନ୍ କରିବ ଯେ ଏଇମାନେ ମୋର ଅର୍ଥକୁ ସବୁ ଚୋରି କରିନେଇଛନ୍ତି, ତ ରାଜା ଖୋଜି ଖୋଜି ଆମକୁ ବାହାର କରିକି ପୁଣି ପ୍ରାଣଦଣ୍ଡ ଦେଇଗଲେ, ତେଣୁ ଆକୁ ଗୋଟେ କାମ କରିବା, ତ ପୁରା ପ୍ରାଣରେ ମାରିବାନି, ଅଟୋମେଟିକ ସେ ମରିଯିବ, ସେ ଜଙ୍ଗଲରେ ଗୋଟେ କୂଅ ଥାଏ ଶୁଖିଲା କୂଅ, ୟା ହାତ ଦିଟାକୁ କାଟିଦେଇକି କଣ କଲେ, ହାତ ଦିଟା ରହିଲେ କାଳେ ଉଠି ପଡ଼ିବ, ହାତ ଦିଟାକୁ କାଟିଦେଇକି ସେ କୂଅରେ ପକେଇଦେଲେ, ହାତ କାଟିକି କୂଅରେ ପକେଇଦେଲେ ତାକୁ, ଦେଖି ତାକୁ ମାନେ ଚାଲିଗଲେ, ଏ ରାଜଗୁରୁ କଣ କଲେ କୂଅରେ ଏମିତି ଥାନ୍ତି, ତିନି ଦିନ ବିତି ଯାଏ ବଞ୍ଚିଛନ୍ତି ତା ଭିତରେ, କାହିଁକି ନା ଭଗବାନଙ୍କୁ ନାମ କରୁଛନ୍ତି ସେ କୂଅରେ ରହିଲେ, କାହିଁକି ନା ମହାନ ଭଗବତ ଭକ୍ତ ଥିଲେ, ଭଗବାନଙ୍କ ପ୍ରତି ଧର୍ମ ପ୍ରତି ବ୍ରାହ୍ମଣର ନିଷ୍ଠା ଥିଲା, ସେଥିପାଇଁ ସେଥିରେ ସେ କୂଅ ରହିକି ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ। ଜୀବନରେ ଏଇଟା ହଉଛି ପରୀକ୍ଷା, ଯେତେ ବଡ ବିପଦ ଆସିଲେ ବି ତ ହାତ ଚାଲିଯାଉ, ଗୋଡ ଚାଲିଯାଉ, ଶରୀର ଚାଲିଯାଉ, କିଛି ଯାଏ ଆସିନି, ଯଦି ତାର ଚେତନାଟା କେବଳ ମୁହଁରେ କଥା ନ କହିପାରିଲେ ବି, ଯଦି ସିଏ ମନରେ ବି ଭଗବାନ ଅନ୍ତରେ ବି ଭଗବାନଙ୍କ ନାମ ତାର ସ୍ମରଣ କରିପାରିବ, ଭଗବାନଙ୍କୁ ଚିନ୍ତା କରିପାରିବ ଯେକୌଣସି ବିପଦରେ, ସେତେବେଳେ କଣ ହବ ନା ଭଗବାନ ତାକୁ ସୁରକ୍ଷା ଦେବେ, ତ କାହିଁକି ସୁରକ୍ଷା ଦେବେ ନା ଭଗବାନଙ୍କ ପ୍ରତି ଭକ୍ତର କେତେଟା ଭରସା ଅଛି, ବିଶ୍ୱାସ ଅଛି ଭଗବାନ ଯେ ମୋ ରକ୍ଷକ, ଏଇଟା କେତେଟା ଭରସା ଅଛି। ଆମେ ନବମ ସ୍କନ୍ଦ ଭାଗବତ ଦେଖିଛନ୍ତି ରାଜା ଅମ୍ବରୀଶଙ୍କ ଚରିତ୍ର, ଏଇ ଅମ୍ବରୀଶ ଜଣେ ଭକ୍ତ ଥିଲେ, ରାଜା ଥିଲେ, ଏ ପୃଥିବୀର ସମ୍ରାଟ ଥିଲେ ଅମ୍ବରୀଶ, ଏଇ ଅମ୍ବରୀଶ କଣ କରନ୍ତି ନା ଦୁର୍ବାସା ଋଷି ତାଙ୍କୁ ଆତିଥ୍ୟ ନେବା ପାଇଁ ଦ୍ୱାଦଶୀ ତିଥିରେ ଆସିଥିଲେ, ଯେତେବେଳେ ଏ ଦ୍ୱାଦଶୀରେ ତାଙ୍କୁ ଆତିଥ୍ୟ ଦେବେ ତ ସେଇ ସମୟରେ ତ ଦୁର୍ବାସା ସ୍ନାନ କରିବାକୁ ଯାଉଛନ୍ତି, ଆସିବା ପୂର୍ବରୁ ତାଙ୍କର ଦ୍ୱାଦଶୀ ପାରଣ ସମୟ ଯେତେବେଳେ ସରିଯାଏ ସେ ଚରଣାମୃତ ଟିକେ ପାନ କରୁଛନ୍ତି, ସେଥିରେ ଦୁର୍ବାସା ରାଗିକି ତାଙ୍କୁ କଣ କଲେ ମୁଣ୍ଡ ଚୁଟି ଛିଡେଇକି ଗୋଟେ ଅସୁର ସୃଷ୍ଟି କଲେ, ସେ ଅସୁର ସୃଷ୍ଟି କରି କଲେ କଣ ନା ଅସୁର କହିଲେ ତୁ ଯା ଅମ୍ବରୀଶକୁ ମାରିଦେ, ଆଉ ଯେତେବେଳେ ଅସୁର ଗଲା ବହୁତ ବଡ ରାକ୍ଷସୀ ଗଲା ତାଙ୍କୁ ମାରିଦେବା ପାଇଁ ଅମ୍ବରୀଶଙ୍କୁ, ଅମ୍ବରୀଶ ସେଇଠି ଗୋଟେ ପାଦ ବି ହବେ ନା, ପୁରା ହାତ ଯୋଡ଼ିକି ଭଗବାନଙ୍କୁ ସ୍ତୁତି କଲେ, ଭଗବାନଙ୍କୁ ପ୍ରାର୍ଥନା କଲେ, ଯେତେବେଳେ ଭଗବାନଙ୍କୁ ପ୍ରାର୍ଥନା କଲେ ଭଗବାନ କଣ କଲେ ନା ଭଗବାନ ଭକ୍ତକୁ ରକ୍ଷା କରିବା ପାଇଁ ଭଗବାନ ତାଙ୍କର ସୁଦର୍ଶନ ଚକ୍ରକୁ ସବୁବେଳେ ନିୟୋଜିତ କରିକି ରଖିଛନ୍ତି, ଭକ୍ତର କୌଣସି ବିପଦ ଆଇଲେ ସୁଦର୍ଶନ ଚକ୍ର ସାଙ୍ଗେ ସାଙ୍ଗେ ଭକ୍ତକୁ ସୁରକ୍ଷା ଦେବ, ଆଉ ସୁଦର୍ଶନ ଚକ୍ର କଣ କଲା ନା ଗୋଡ଼େଇଲା କାହାକୁ, ସେ ରାକ୍ଷସୀ ଯାଇକି ସାଙ୍ଗେ ସାଙ୍ଗେ ମାରିଦେଲା, ରାକ୍ଷସୀକୁ ସୁଦର୍ଶନ ଚକ୍ର ଯେତେବେଳେ ମାରିଦେଲା, ମାରିଦେବା ସାଥେ ସାଥେ କଣ ହେଲା ନା ଦୁର୍ବାସାଙ୍କୁ ଗୋଡ଼େଇଲା, କାହିଁକି ହାତ ଯୋଡ଼ି ସିଏ ରାଗିକି ଅଛନ୍ତି ଆଉ କାଳ ଅସୁର ସୃଷ୍ଟି କରିବେ, ସୁଦର୍ଶନ ସେ ଦୁର୍ବାସା ଋଷିଙ୍କୁ ଗୋଡ଼େଇଲା, ଆଉ ଦୁର୍ବାସା ଏ ବ୍ରହ୍ମାଣ୍ଡର ସବୁ ଜାଗା ବୁଲିଲେ କିନ୍ତୁ ସୁଦର୍ଶନ ଚକ୍ର ଦ୍ୱାରା ବଞ୍ଚିପାରିଲେ, ସବୁ ଦେବତା ଦେବଲୋକକୁ ଗଲେ କେହି ତାକୁ ରକ୍ଷା କରିପାରିଲେ ନାହିଁ, ବ୍ରହ୍ମାଙ୍କ ନିକଟକୁ ଗଲେ ବ୍ରହ୍ମା କହିଲେ ସୁଦର୍ଶନ ଚକ୍ର କବଳରୁ ଆମେ କେବେ ରକ୍ଷା କରିପାରିବୁନି, ଶିବଙ୍କ ନିକଟକୁ ଗଲେ ଶିବ ବି ରକ୍ଷା କରିପାରିଲେନି ନା ମୁଁ ବି ରକ୍ଷା କରିପାରିବିନି, ତମେ ଯାହାର ଚକ୍ର ତା ପାଖକୁ ଯାଅ, ସେ ଗଲେ କୋଉଠିକି ନା ବୈକୁଣ୍ଠ ଲୋକକୁ ଗଲେ, ବୈକୁଣ୍ଠ ଲୋକରେ ବିଷ୍ଣୁଙ୍କ ନିକଟକୁ ଗଲେ ବିଷ୍ଣୁଙ୍କ ପାଖରେ ବିଷ୍ଣୁ କହିଲେ ମୁଁ ରକ୍ଷା କରିପାରିବିନି, କହିଲେ କାହିଁକି ତମ ସୁଦର୍ଶନ ଚକ୍ରକୁ ତମେ କୋଉ ମନା କରୁନ ବର୍ତ୍ତମାନ ମତା ମାରିବନି ବୋଲି ନା, ଭଗବାନ କହିଲେ ସୁଦର୍ଶନ ଚକ୍ର ମୋର ହେଲେ ବି ଏଟା ମୋ ପାଖରେ ନାହିଁ, ସେଟା ନିୟୋଜିତ ହୋଇଛି ଭକ୍ତର ସେବାରେ, ଅମ୍ବରୀଶ ଯଦି କହିବ ତାହେଲେ ୟାକୁ ବନ୍ଦ ହବ ବୋଲି ସୁଦର୍ଶନ ଚକ୍ର ସେତେବେଳେ ବନ୍ଦ ହବ, ନହେଲେ ମୁଁ କହିଲେ ବି ସୁଦର୍ଶନ ଚକ୍ର ବନ୍ଦ ହବ। କାହିଁକି ନା ମୁଁ ମୋ ଭକ୍ତକୁ ଏତେ ଭଲ ପାଏ ଯେ ଏଟା ମୋ ଭକ୍ତର ସେବାରେ ରହିବ। ମୁଁ ଅମ୍ବରୀଶ ସେଠି ଯୁକ୍ତି ଦୁର୍ବାସା ଯୁକ୍ତି ଦେଖଉଛନ୍ତି, କଣ ଯୁକ୍ତି ଦେଖଉଛନ୍ତି ନା ମୁଁ ଜଣେ ଗୃହ ତ୍ୟାଗୀ ସନ୍ନ୍ୟାସୀ, ଜଣେ ମହାନ ଋଷି, ସେ ଗୋଟେ ଗୃହସ୍ଥ, ସେ ଗୃହସ୍ଥ ପାଇଁ ଆପଣ ସୁଦର୍ଶନ ଚକ୍ରଟାକୁ ରଖିଛନ୍ତି, ସେ ମୋ ପଛରେ ଗୋଡେଇଛି। ମତେ କଥାଟି କହିଲାଣି ଗୋଟିଏ ବର୍ଷ ଏହା ଭିତରେ ମୁଁ କେତେ କଷ୍ଟ ପାଇଲି, ମୁଁ ଗୋଡେଇ ଗୋଡ଼ି ସାରା ବ୍ରହ୍ମାଣ୍ଡରେ କୋଉଠି ବି ସ୍ଥାନ ପାଉନାହାନ୍ତି। ଆଉ ମୁଁ ଗୋଟେ ଘର ତ୍ୟାଗ କରିଛି, ମୁଁ ସବୁ ତ୍ୟାଗ କରିଛି, ଜଞ୍ଜାରରେ ଏମିତି ଚୁଳ ଦାଢି ଜଟା ଏତେ ଏତେ ରଖିଛି ମୁଁ, କଣ ପାଇଁ ନା ମୁଁ ଏତେ ତ୍ୟାଗୀ ଯେ ଜୀବନରେ ଦୁର୍ବଘାସ ରସ ଛଡ଼ା ଆଉ ଜୀବନରେ କିଛି ଭୋଗ କରିନି। ଆ ସିଏ ରାଜା ବିଷୟୀ ଏତେ ଭୋଗ କରୁଛି, ତା ପାଇଁ ସୁଦର୍ଶନ ଚକ୍ର ରଖିଛନ୍ତି, ତା ପାଇଁ ଯାଇକି ମୋତେ ଅମ୍ବରୀଶ ପାଖରେ ଶରଣାଗତ ହବା ପାଇଁ ପଡିବ। ଭଗବାନ କହୁଛନ୍ତି ତମର ବିଶ୍ୱାସ କେତେ ହଉଛି ସେଇଟାକୁ ଜାଣିବା କଥା। ତ ତମେ ଯେତେବେଳେ କୃତା ସୃଷ୍ଟି କଲ, କୃତା ସୃଷ୍ଟି କଲ, ରାକ୍ଷସୀ ସୃଷ୍ଟି କଲ, ତାକୁ ମାରିଦେ, ତ ଅମ୍ବରୀଶ କୁଆଡେ ଯାଇଥିଲା କି? ଗୋଟେ ପାଦ ଯାଇଥିଲା, କୁଆଡେ ବି ଯାଇନି, ସେଇଠି ଛିଡ଼ା ହେଇକି ସେ ମୋତେ ପ୍ରପତ୍ତି କଲ। କିନ୍ତୁ ତମେ କଣ କଲ? ତମର ମୋ ପ୍ରତି କେତେଟା ବିଶ୍ୱାସ ଅଛି, ଭରସା କେତେଟା ଅଛି? ତାର ଏତେ ଭରସା ମୋ ପ୍ରତି ଅଛି ଯେ ଆପଣଙ୍କ ମାନେ ଏତେ ବଡ ଭୟରେ ବି ଗୋଟେ ପାଦ ହଲିଲା ମେଡିସିନ, ଚିନ୍ତା ବି କଲାନି ମୁଁ ମୋର ବଞ୍ଚିବି କି ମରିବି, ମୋ ମତେ ସ୍ମରଣ କଲା ଆଉ ମୁଁ ତାକୁ ସୁରକ୍ଷା ଦେଲି। ଆଉ ତମର ତ ମୋର ମୁଁ ତମେ ଘର ଛାଡ଼ିପାର, ସ୍ତ୍ରୀ ପୁତ୍ର ପରିବାର ସବୁ ଛାଡ଼ିଦେଇ ଦେଇଛ, କିଛି ନାହିଁ, ଜଟା ଧାଡ଼ି ଦଉ ବହୁତ ରଖିଛ, ରଖିଲେ ଲାଭ କଣ? ତମର ମୋ ପ୍ରତି ଭରସା ବିଶ୍ୱାସ ଅଛି ଅଛି ନାହିଁ? ତମେ ଯଦି ମୋ ପ୍ରତି ଭରସା ଥାନ୍ତ ତମେ ତ ସେଇଠି ଛିଡ଼ା ହେଇକି ମୋତେ ପ୍ରପତ୍ତି କରିଥାନ୍ତ, ସୁଦର୍ଶନ ଚକ୍ର ତମ ପାଖ ଯାଇକି ତମେ ତମେ ଦୁନିଆ ସାରା ବୁଲିଲଣି, ଏପର୍ଯ୍ୟନ୍ତ ମୋ ପ୍ରତି ଟିକେ ଭରସା ମୋତେ ବିଶ୍ୱାସ ହିଁ ନାହିଁ ତମର। ଦୁନିଆ କେତେ ଦେବାଦେବୀ ଶିବ ବ୍ରହ୍ମା ସମସ୍ତଙ୍କ ପାଖକୁ ଯାଇକି ବୁଲିଲଣି, କେହି ତମକୁ ରକ୍ଷା କରିପାରିଲେନି ବୋଲି ଆଜି ମୋ ପାଖକୁ ଆସିଛି। ମୁଁ ବି ତୁମର ରକ୍ଷା କରିପାରିବିନି, ଅମ୍ବରୀଶ ଯଦି ରକ୍ଷା କରିବ କରିବ ନହେଲେ କିଏ ଯାହା ଅଛି ଅମ୍ବରୀଶ ପାଖ, ତା ଗୋଡ଼ ତଳେ ପଡ଼ିବ, ସେଇ ଯଦି ତମକୁ ରକ୍ଷା କରିବ ତ ରକ୍ଷା କରିବ, ନହେଲେ ଆଉ ରାସ୍ତା ନ ପାଇକି ପୁଣି ଦୁର୍ବାସା ଯାଇକି ଅମ୍ବରୀଶ ଗୋଡ଼ ତଳେ ପଡ଼ିବାକୁ ଗଲେ ମାନେ ଗୋଟିଏ ବର୍ଷ ହି ବୁଲିତେ ବୁଲିତେ ଗୋଟିଏ ବର୍ଷ ବିତିଗଲ। ତ ଅମ୍ବରୀଶ ପାଖରେ ଯେତେବେଳେ ପହଞ୍ଚିଲେ ଯାଇକି ଅମ୍ବରୀଶ ଗୋଡ଼ ତଳେ ଯାଇକି ପଡ଼ିଲେ, ମୋତେ ରକ୍ଷା କର। କଣ କାରଣ? ଗୃହସ୍ଥ ହଉ ବାବାଜୀ ହଉ ସେଥିରେ ଯାଏ ଭରସା, ଭଗବାନ ଯେ ମୋର ଏକମାତ୍ର ରକ୍ଷାକର୍ତ୍ତା ଏଇଟାକୁ କିଏ ବିଶ୍ୱାସ କରୁଛି? କିଏ ଜୀବନରେ ଭଲ ଭାବେ ଉପଲବ୍ଧି କରୁଛି ମୋ ଜୀବନରେ ଏକମାତ୍ର ରକ୍ଷାକର୍ତ୍ତା ହଉଛନ୍ତି ପ୍ରଭୁ ଜଗନ୍ନାଥ? ଏଇଟା ହଉଛି ମୁଖ୍ୟ ଜିନିଷ। ଆଉ ଏଇଟା ଯଦି ଜୀବନରେ ନାହିଁ ତାହେଲେ ଆପଣ ଘର ଛାଡ଼ନ୍ତୁ, ଘରେ ରୁହନ୍ତୁ, ଜୀବନର ମୂଲ୍ୟ କଣ? ସମସ୍ତେ କେତେ ଛେଳି ବୋଲୁ, କୁକୁର ମାଙ୍କଡ ସବୁ ଜନ୍ମ ହଉଛନ୍ତି, ଖାଉଛନ୍ତି, ପିଉଛନ୍ତି, ପିଲା ଛୁଆ ଜନ୍ମ ହଉଛନ୍ତି, ମରୁଛନ୍ତି, ଆଉ ଆମେ ବି ସେମିତି ଖାଇ ପିଇକି ଜନ୍ମ ହେଇକି ମରିଯିବା, ଲାଭ କଣ ହବ? କିଛି ହବ। ସେଥିପାଇଁ ଏଇ ଜୟଦେବଙ୍କର ବିଶ୍ୱାସ ଭଗବାନଙ୍କ ପ୍ରତି ପୂର୍ଣ୍ଣ ରୂପେ ଥିଲା। ଆଉ ସେ କୂଅରେ ଯେତେବେଳେ ପଡ଼ିଲେ ତ ତିନି ଦିନ ପରେ ଅକସ୍ମାତ କୌଣସି ରାଜା ଜଙ୍ଗଲକୁ ଏମିତି ଶିକାର କରିବାକୁ ଆସୁଛନ୍ତି। ରାଜା ଯେତେବେଳେ ଜଙ୍ଗଲକୁ ଭ୍ରମଣରେ ଆସୁଛନ୍ତି ଅନ୍ୟାନ୍ୟ ସିପାହୀମାନଙ୍କ ସାଙ୍ଗରେ, କଣ କରୁଛନ୍ତି ଜଙ୍ଗଲରେ ତାଙ୍କୁ ଶୋଷ ଲାଗିଛି, ଯେଉଁଠି କୂଅ ଦେଖିକି କଣ କରୁଛନ୍ତି ନା ଗୋଟେ ଲୋଟା ପକେଇଛନ୍ତି, ତା ଦେହରେ ପାଣି ଆଣିଛନ୍ତି, ସେଇ କୂଅରେ ଜୟଦେବ ଶୁଖିଲା କୂଅରେ ପଡ଼ିଛି। ସେଇଠୁ ଜୟଦେବ କହୁଛନ୍ତି ଆରେ ଭାଇ ଏଇଟା ଶୁଖିଲା କୂଅ, ଏଠି ପାଣି ନାହିଁ, ତୁମେ ଲୋଟାଟା ଆସ୍ତେ ଦେଖିକି ପକାଅ, ନହେଲେ ମୁଁ ମୋ ଉପରେ ବାଜିବ, ମୁଣ୍ଡରେ ବାଜିବ, ଅତି ସଂକୀର୍ଣ୍ଣ ସ୍ୱରୂପ। ୟା କଥା ଶୁଣିସାରିକି ସିପାହୀମାନେ ବୁଝିନେଲେ ଇଏ ହଉଛି ଆମ ରାଜଗୁରୁ, କାରଣ ଅନ୍ଧକାର ଥାଏ ତ, ଇଏ ହଉଛି ଆମ ରାଜଗୁରୁଙ୍କ କଥା ଶୁଣାଯାଉଛି। ରାଜାଙ୍କୁ କହିବୁ, ସାଙ୍ଗେ ସାଙ୍ଗେ ରାଜା ଦୌଡ଼ିକି ଆସିଲେ, ଆସିକି ଯେତେବେଳେ ଦେଖିଲେ ପଡ଼ିଛନ୍ତି, ତାଙ୍କୁ ଚେଷ୍ଟା କରିକି କଣ କଲେ ଉପରକୁ ଉଠେଇଲେ, ଦେଖିଲେ ତାଙ୍କର ଦୁଇ ହାତ ନାହିଁ। ଯେତେବେଳେ ଦୁଇ ହାତ ନାହିଁ ଏଇ ପରିପ୍ରେକ୍ଷୀରେ କଣ କରିବି, ବହୁତ ଦୁଃଖୀ ହେଲେ ରାଜା। ସାଙ୍ଗେ ସାଙ୍ଗେ ତାଙ୍କୁ ନେଇକି ଗଲେ ତାଙ୍କ ରାଜଧାନୀକୁ, ରାଜବୈଦ୍ୟକୁ ଡାକିକି ତାଙ୍କର ବେଣ୍ଡେଜ ଆଦି ଯାହା କରିବା କଥା ପୂର୍ଣ୍ଣ ତାଙ୍କୁ ଚେଷ୍ଟା କଲେ ସୁନ୍ଦର ଭାବେ ତାଙ୍କର ଯତ୍ନ ନେବା ପାଇଁ। ଏଭଳି ଯତ୍ନ ନେଇକି ରାଜଗୁରୁ ଥାନ୍ତି। ତ କିଛି ଦିନ ପରେ ଏଇ ରାଜା ଆଉ ଏଇ ଜୟଦେବ ଗୁରୁଦେବ ଇଏ କଣ କରୁଛନ୍ତି, ବସିଛନ୍ତି ଗୋଟେ ଜାଗାରେ। ଏଇ ସମୟରେ କଣ ହୁଏ ନା, ସାଧୁ ବେଶରେ ଏଇ ଚାରି ଜଣ ଡକାୟ ଯାଆନ୍ତି ସେ ବାଟେ। ଯେତେବେଳେ ସାଧୁ ବେଶରେ ଚାରି ଜଣ ଡକାୟ ସେ ବାଟେ ଯାଆନ୍ତି, ତ ଏ ରାଜା କଣ କରୁଛନ୍ତି, ସବୁବେଳେ କହୁଛନ୍ତି ସେ ଧନ ଅର୍ଥ ତ ସେମାନେ ନେଇଗଲେ ନେଇଗଲେ, ମୁଁ ଆପଣଙ୍କୁ ଆଉ ଧନ ଅର୍ଥ ଦଉଛି, ଆପଣ ନିଅନ୍ତୁ ଜୟଦେବଙ୍କୁ ରାଜା ପୁଣି ଦବା ପାଇଁ ଚାହିଁଛି। ତ ସେ ସମୟରେ ଜୟଦେବ କହୁଛନ୍ତି, ଦେଖନ୍ତୁ ରାଜା ମହାଶୟ, ଆପଣ ମତେ ଦବା ପାଇଁ ଚାହୁଁଛନ୍ତି, ମତେ ଦବା ଦରକାର ନାହିଁ, ଆପଣ କଣ କରନ୍ତୁ, ଏଇ ଯୋଉ ଚାରି ଜଣ ସାଧୁ ମହାତ୍ମା ଯାଉଛନ୍ତି, ଆଙ୍କୁ ଡାକିକି ଆପଣଙ୍କର ଧନ ଅର୍ଥ ଦିଅନ୍ତୁ, ଆପଣଙ୍କର କଲ୍ୟାଣ। ସେଇ ଯୋଉ ଚାରି ଜଣ ଡକା ଯାଉଥିଲେ ସାଧୁ ବେଶରେ, ଇଏ ଜୟଦେବ ତାଙ୍କୁ ଡାକିଲେ। ଯେତେବେଳେ ଡାକିଲେ, ତ ରାଜା ଡାକିବା କଥା ଶୁଣିକି ସେମାନେ ଆସିକି ଦେଖିଲା ବେଳକୁ ଇଏ ସେଇ ହାତ କଟା ଜୟଦେବ ଯାହାକୁ ଆମେ କାଟିଥିଲୁ, ଇଏ ବୋଧା ଇଏ କିନ୍ତୁ ଚିହ୍ନି ନେଇଛନ୍ତି, ଇଏ ସେ ଜୟଦେବ ଚିହ୍ନିଛନ୍ତି, ଇଏ ସେଇ ସାଧୁ ବୋଲି, କିନ୍ତୁ ରାଜାକୁ କିଛି କହିନାହାନ୍ତି। ଆଉ ଇଏ ଯୋଉ କାହିଁକି କୂଅରେ ପଡିଲେ, କିଏ ତମର ହାତ କାଟିଲା, ରାଜା ଯେତେ ପଚାରିଲେ ଜୟଦେବ କହିଲେ, ଏଟା ମୋ ପୂର୍ବକୃତ କର୍ମର ଫଳ, ମତେ କାହିଁକି କିଏ କାଟିଲେ, ପୂର୍ବ ଜୀବନରେ ମୁଁ କାହାର ହାତ କାଟିଛି, ସେଥିପାଇଁ ଆଜି ମୋ ହାତ କାଟିବାକୁ କଟିଲା, ମୁଁ ତ କାହାର ହାତ କାଟିଥିଲି, ହାତ କଟିଲି, ମୁଁ ହୁଏତ କାହାର ମୁଣ୍ଡ କାଟିଦେଇଥିଲି, କାହାର ଗୋଡ଼ କାଟିଦେଇଥିଲି, ସେଥିପାଇଁ ମୋ ହାତଟା ମାତ୍ର କଟି। ତେଣୁକରି ଏକଥା ଯେତେବେଳେ ସେ କୌଣସି ମତେ ରାଜବୈଦ ରାଜାଙ୍କୁ ଜଣେଇ ନାହାନ୍ତି ମତେ କିଏ କାଟିଛି, ଏଇଟା ଡକା ଡାକୁମାନେ ଯେ ଏଇ ଅବସ୍ଥା କହିଥିଲେ, ଏକଥା ଟୋଟାଲ କହିଲେନି, ଲୁଚେଇକି ରଖିଲେ। ଆଜି ସେମାନଙ୍କୁ ଯେତେବେଳେ ଦେଖିଲେ ରାଜା, କଣ କରିବେ, ଡାକିଲେ, ଡାକିକି ଇଏ କହିଲେ, ଏମାନଙ୍କୁ ଥରିଲେନି, ଏକଦମ ଯେମିତି ତାଳପତ୍ର ଥରେ ପବନ ହେଲେ ସେମିତି ପୁରା ଥରିଲେଣି, କାହିଁକି ନା ଇଏ ସେଇ ଜୟଦେବ ଆଜି ରାଜାଙ୍କ ପାଖରେ ତାଙ୍କୁ ନିଶ୍ଚୟ ସବୁ କଥା କହିଥିବେ, ଆଉ ଆମକୁ ଧରେଇଦେବ, ଆଜି ପ୍ରାଣଦଣ୍ଡ ହିଁ ମିଳିବ, କିନ୍ତୁ ଜୟଦେବ ସେ କଥା ଟୋଟାଲ କହିଲେନି, କହିଲେ ରାଜାଙ୍କୁ କହିଲେ, ଅନୁରୋଧ କଲେ, ଆପଣ ଏମାନଙ୍କୁ କଣ କରନ୍ତୁ, ଯେତେ ପାରିବେ ଧନ ଅର୍ଥ ଦିଅନ୍ତୁ। ରାଜା ରାଜଗୁରୁଙ୍କ କଥା ଶୁଣିକି କଣ କଲେ, ଏମାନଙ୍କୁ ନେଇକି ପୁରା ତାଙ୍କ ଯୋଉ କୋଷ ଭଣ୍ଡାର ଅଛି, ଭଣ୍ଡାର ଭିତରେ ନେଇ କହିଲେ, କଣ ଲାଗିବ ତମର କୁହ, ଆଉ ଇଏ ତ ଲୋଭୀ ଡାକୁମାନ ତ ବହୁତ ଲୋଭୀ, ଯିଏ ଯେତେ ପାରିବେ ସବୁ ଲୋଡ୍ କରେ, ଆଉ ନିଜର ନବାର କ୍ଷମତା ନଥିଲା, ଏତେ ଏତେ ଜଣେ ଧନ ସମ୍ପତ୍ତି ନେଇଥିଲେ, ଆଉ ସିପାହୀ ମାନଙ୍କୁ ଦେଇକି ରାଜା ପୁରା କହିଲେ, ଏଙ୍କୁ ନେଇକି ତାଙ୍କ ଘରେ ସମ୍ପତ୍ତି ଦେଇ ଆସ, ନେଇକି ଗଲେ। ସେ ନେଇକି ଯେତେବେଳେ ଯାଆନ୍ତି ସିପାହୀ ମାନଙ୍କ ଦ୍ୱାରା, ସିପାହୀ ମାନେ ଆଲୋଚନା କରୁଛନ୍ତି, ଯାଇତେ ଯାଇତେ, ଆରେ ଏ ଜୟଦେବ ତ ନିଜେ ଲୋଭ କରି କେବେ ନିଅନ୍ତିନି, ସେଇଥର ଯାହା ରାଜା ତାଙ୍କୁ ଦେଇଥିଲେ ଜୟଦେବ ଏକା ସେଇଥର ନେଇଥିଲେ, କିନ୍ତୁ ସେଟା କାହାକୁ ଏଭଳି ରାଜାଙ୍କ ଅର୍ଥ କାହାକୁ ପ୍ରଜାଙ୍କ ସୁଖରେ ଲଗାନ୍ତି, ଏମିତି କେବେ ତ ଏତେ ଏତେ ଧନ ଅର୍ଥ କାହାକୁ ଦେଇନାହାନ୍ତି। ଆଉ ସାଧୁମାନେ ତ ଜୀବନ ଧାରଣ ପାଇଁ ଯେତିକି ସେତିକି ନବା କଥା, ଆଉ ଏମାନେ ନେଇଛନ୍ତି, ତ ଇଏର କାରଣ ରହସ୍ୟ କଣ, ଜୟଦେବ ଆଗରୁ ତ କେବେ କାହାକୁ ଦବା କଥା କହିନାହାନ୍ତି, ଆଜି କାହିଁକି ସାଧୁମାନଙ୍କୁ ଦେଖିକି କହିଲେ ଏମାନଙ୍କୁ ଧନ ଅର୍ଥ ବହୁତ ଦେଇଦିଅନ୍ତୁ। ଆଲୋଚନା କରିକି ତାଙ୍କ ସେ ଡକାୟତ ମାନଙ୍କର ମୁଖ୍ୟ ଯିଏ ସାଧୁ, ତାଙ୍କ ସାଧୁ ବେଶ ତ ଧରିଥିଲେ, ତାଙ୍କ ମୁଖ୍ୟକୁ ପଚାରିଲେ କଣ ଘଟଣା, ଯେ କାହିଁକି ଜୟଦେବ ତୁମକୁ ଏତେ ଏତେ ସବୁ ଦବାର କହିଲା, ତୋଠୁ ସେ ଡାକୁମାନେ କହିଲେ, ଦେଖନ୍ତୁ ଯୋଉ ଜୟଦେବଙ୍କର ହାତ କଟିଯାଇଛି, ଏକ୍ଚୁଆଲି ଦିନେ ତାଙ୍କ ଉପରେ ବହୁତ ବଡ ବିପଦ ଥିଲା, ସେ ବିପଦଟା କଣ ଥିଲା ନା, ତାଙ୍କର ଜୀବନ ଯିବା କଥା ଥିଲା, ପ୍ରାଣଦଣ୍ଡ ଥିଲା ତାଙ୍କୁ, ମୁଣ୍ଡ କଟି ଯିବା କଥା ଥିଲା, କିନ୍ତୁ ଆମେ ତାଙ୍କୁ ବହୁତ ସହାୟତା କରିଥିଲୁ ବୋଲି କେବଳ ତାଙ୍କ ହାତ ଦୁଇଟା କଟିଗଲେ, ଆଉ ସେ ଜୀବନରେ ବଞ୍ଚିଗଲେ, ଏକଥା ମିଛ କଥା କହୁଥିଲି, ଏମାନେ ନିଜେ ବାହାରିଥିଲେ, କିନ୍ତୁ ଆମ ଦୟାରୁ ତା ମୁଣ୍ଡଟା କାଟିବା କଥା ଥିଲା, ତା ହାତ କଟିଯିବା କଥା ଥିଲା, ଆମେ ତାକୁ ବଞ୍ଚେଇଥିଲୁ ବୋଲି, ତ ତା ହାତ ଦୁଇଟା କଟିଛି, ସେଇଥିପାଇଁ ସେ ଆମର ଋଣ ଶୁଝିବା ପାଇଁ କଣ କଲେ ନା, ତାର ହାତ ଦିଟା କଟୁ ଋଣ ସୁଝିବା ପାଇଁ ଆମକୁ ରାଜାଙ୍କୁ କହିଛି ଏତେ ଧନ ଅର୍ଥ ଦେଲେ ଆଉ। ତ ଏଇ କଥାଟା ସରିବା ସାଥେ ସାଥେ ତ ପୃଥିବୀ ମାତା ଏଇ ସହି ପାରିଲେ, ମାନେ ଇଏ ଅଲରେଡି ଧନ ଦେଇଦେଇଥିଲେ ରହିଲେ ତାଙ୍କୁ ଯେତେବେଳେ ଧରିଲେ, କିନ୍ତୁ ଜାଣିଶୁଣିକି ସେମାନେ ତାଙ୍କ ହାତକୁ କାଟିଲେ, ସେ ଦୁଃଖୀ ବି ନଥିଲେ। ଆଉ ପୃଥିବୀ ମାତା ନ ସହି ପାରିଲାନି, ସାଙ୍ଗେ ସାଙ୍ଗେ ପୃଥିବୀ ମାତା ଫାଟିଗଲା। ଆଉ ସେ ଚାରି ଜଣ ସାରା ସେ ମାଟି ତଳେ ଗଳିଗଲେ, ସିପାହୀ ମାନଙ୍କର ଧନରତ୍ନ କିଛି ହେଲାନି, ପୁରା ମାଟି ତଳକୁ ପଶିଗଲେ ପୃଥିବୀ ମାତା। ପୃଥିବୀ ମାତା କାହିଁକିନା ପୃଥିବୀ ମାତା ଯେତେବେଳେ ପାପର ଭାର ବହି ବଢିଯାଏ, ଲୋକ ଯେତେବେଳେ ଅତ୍ୟନ୍ତ ଅତ୍ୟାଚାରୀ ହେଇଯାଏ, ଲୋକର ଯେତେବେଳେ ପୁଣ୍ୟକର୍ମ ନଷ୍ଟ ହେଇଯାଏ ସବୁ, ଏ ପୃଥିବୀ ମାତା ଆଉ ତାର ହେଇକି ରହନ୍ତି। ଯେକୌଣସି ଉପାୟରେ ସଂସାର ସବୁ କିଛି ବିନାଶ ହେଇଯିବ, ଦେଖିବେ ମୁଁ ବହୁତ କିଛି କରୁଛି, ବହୁତ କିଛି କରୁଛି, ରାତା ରାତିରେ ଦେଖିବେ ଡକ୍ଟର ନେଇଯିବ ଲକ୍ଷ ଲକ୍ଷ ଟଙ୍କା। ଯଦି ପୃଥିବୀ ମାତା ପୃଥିବୀ ହୁଏ ତ ଆମେ ଦେଖିବା ପୃଥିବୀ ମାତା ତ ଫାଟିକି ଆମକୁ ରହୁନି। ଆଜ୍ଞା ପୃଥିବୀ ମାତା ନନେଲେ ବି ଏକା ଦିନେ ଏଡମିସନ ହେଇଯିବା ହସ୍ପିଟାଲରେ ତ ଦଶ ଲକ୍ଷ କୋଡ଼ିଏ ଲକ୍ଷ ପଚିଶ ଲକ୍ଷ ପଳେଇବ। କୌଣସି ନା କୌଣସି ବାଟେ ଏ ଅର୍ଥ ଯେହେତୁ କୌଣସି ଅପଅର୍ଜିତ ଅର୍ଥ ହେଇଥିବ, ସେ ଅର୍ଥ କୋଉ ନା କୋଉ ବାଟେ ପଳେଇବ। ଯୋଉ ଅର୍ଥ କୃଷ୍ଣଙ୍କ ସେବା ପାଇଁ ନୁହେଁ, ସେ ଅର୍ଥ ନବା ସଂସାରରେ ମୂଲ୍ୟ କଣ ହବ, ଏଭଳିଆ ପରିଣତି ହୁଏ। ତେଣୁକରି ଇଏ ପୃଥିବୀ ଗର୍ଭରେ ଯେତେବେଳେ ଚାରି ଜଣ ଡାକୁ ପଶିଗଲେ ଆଶ୍ଚର୍ଯ୍ୟ ହେଇଗଲେ, ଚାରି ଜଣଙ୍କର ମୃତ୍ୟୁ ହେଇଗଲା। ଏଠୁ ଏଇ ସିପାହୀ ମାନେ ସବୁ କଣ କରିବେ, ଧନ ଅର୍ଥ ନେଇକି ପୁଣି ଫେରିଲେ କୋଉଠିକି ରାଜାଙ୍କ ପାଖକୁ ଆସି ସବୁ ଘଟଣା କହିଲେ। ରାଜା ଆଶ୍ଚର୍ଯ୍ୟ ହେଲେ, ଯେତେବେଳେ ରାଜଗୁରୁ ଏ କଥା ଶୁଣିଲେ ରାଜଗୁରୁ କାନ୍ଦିବାକୁ ଲାଗିଲେ, ରାଜଗୁରୁ ଯେତେବେଳେ କାନ୍ଦିବାକୁ ଲାଗିଲେ ରାଜା ଭାବିଲେ ଯେ ଇଏ ନିଶ୍ଚିତ ସେ ସାଧୁମାନେ ଆଙ୍କର କି ପରମ ମିତ୍ର ଥିଲେ, ନହେଲେ ଇଏ କାହିଁକି କାନ୍ଦୁଛନ୍ତି। ରାଜା ଆଶ୍ଚର୍ଯ୍ୟ ହେଇକି କହିଲେ ଯେ ଏମିତି କଣ ଗୋଟେ ଅଘଟଣ, ପୃଥିବୀ ମାତା ଫାଟିଗଲା, ଏହାର ଏମିତି ଗୋଟେ ଅଘଟଣ ଘଟିଲା। ଆଉ ଆପଣ ତ ନିଜେ ବୁଝାନ୍ତି ଯେ ଜୀବନରେ କାହା ପାଇଁ କିଛି କାନ୍ଦିବା ଦରକାର ନାହିଁ, ଯାହାକୁ ଯାହା ସୁଖ ଦୁଃଖ ହଉଛି ତା ଭୋଗିବା ପାଇଁ ଗୋଟେ କାନ୍ଦିବା ଦରକାର, କିନ୍ତୁ ଆପଣ ନିଜେ କାନ୍ଦୁଛନ୍ତି ତାର କାରଣ କାନ୍ଦୁଛନ୍ତି ଆପଣ କାହିଁକି ନା? ସେଠୁ ସେ କହୁଛନ୍ତି ଯେ ଆପଣ କାହାକୁ କେବେ କିଛି ଦେବା ପାଇଁ କହନ୍ତିନି କିନ୍ତୁ ତାଙ୍କୁ ଦେବା ପାଇଁ କହିବେ, ଆଉ ଆପଣ କାହା ପାଇଁ କାନ୍ଦନ୍ତିନି କିନ୍ତୁ ଆପଣ କାନ୍ଦିନି କାରଣ। ସେଇଠୁ ସେ କହିଲେ ବାସ୍ତବିକ ମୁଁ ତାଙ୍କ ପାଇଁ ଆଜି କାହିଁ, ଏଇ ଯୋଉ ଯେତେବେଳେ କାନ୍ଦୁଛନ୍ତି କାନ୍ଦିଲା ବେଳେ କଣ ହଉଛି ନା ଆଖିରୁ ଲୁହ ବୋହୁଛି, ଆଖିରୁ ଲୁହ ବୋହିଲେ ମଣିଷ ସ୍ୱାଭାବିକ ଚେଷ୍ଟା କରିବ ଆଖିରୁ ଲୁହକୁ ହାତରେ ପୋଛିବା ପାଇଁ। ଆଉ ସେ ତାଙ୍କ ପାଇଁ ଏମିତି କାନ୍ଦୁଥିଲେ ଯେ ଯେତେବେଳେ ମାନେ ହାତ ତ ନାହିଁ, ଖଣ୍ଡିଆ ହାତ ସ୍ୱାଭାବିକ ଚାଲିଯାଏ ହାତ ପୋଛିବା ପାଇଁ, ଏଇଠୁ କାଟି ଦେଇଥିଲେ ଏ ହାତ ପୋଛିବା ପାଇଁ, ଯେତେବେଳେ ଯାଉଛନ୍ତି ହାତ ପୋଛିବ ଆଖି ଲୁହ ପୋଛିପାରୁନାହାନ୍ତି, ସାଙ୍ଗେ ସାଙ୍ଗେ କଣ ହେଲା ନା କଟା ହାତ ଦୁଇଟା ସାଙ୍ଗେ ସାଙ୍ଗେ ପୁଣି କଣିଆ ହେଇକି ଯେମିତି ବଢିକି ବଡ଼ ହେଇଯାଏ ପୁରା ସ୍ୱାଭାବିକ ପୁଣି ନୂଆ ହାତ ଦୁଇଟା ହେଇଗଲେ ଅଟୋମେଟିକ। ସେ ଏତେ ମହାନ ସାଧୁ ଥିଲେ ଯେ ହାତ ଦୁଇଟା ପୁଣି ବଡ଼ ହେଇଗଲା, ସେ ହାତରେ ସେ ଆଖିର ଲୁହ ପୋଛିଲେ, ସମସ୍ତେ ଦେଖିକି ଆବାଦ ହେଇଗଲେ ହାତ ଦୁଇଟା ପୁଣି କେମିତି ପ୍ରକଟ ହେଲା। ତ ରାଜା ସମସ୍ତେ ତାଙ୍କୁ ପଚାରିଲେ କଣ ବାସ୍ତବ ଘଟଣା, ଏ ସଂସାରରେ କୋଉଠି ବି ଏମିତି ଘଟଣା ଘଟିନି, ମାଟି ତଳେ ଲୋକ ପଶିଯାଉଛନ୍ତି, ନୂଆ ହାତ କଟିଯାଇଥିବା ହାତ ପୁଣି ନୂଆ ନୂଆ ପ୍ରକଟ ହେଇଯାଉଛି, ଏଟା କେମିତି ଘଟିଲା? ସେଠୁ ସବୁ ଘଟଣା ଇଏ କହିଲେ, ଏଇ ଚାରି ଜଣ ହିଁ ମୋ ହାତ କାଟି ଦେଇଥିଲେ, ଆଉ ଏଇ ଚାରି ଜଣ ମୋ ହାତ କାଟି ଦେଇଥିବାରୁ ତ ରାଜା ଆସୁଛନ୍ତି, ମୋତେ ଏ କଥାଟା କାହିଁକି ଆଗରୁ କହିଲେନି? ସେ କହିଲେ ମୁଁ ଯଦି ଆପଣଙ୍କୁ ଆଗରୁ କହିଦେନି ଏମାନେ ଆପଣ ତ ତାଙ୍କୁ ଦଣ୍ଡ ଦେଇଥାନ୍ତି, ମୁଁ ସେଇଥିପାଇଁ କହିଲି। ତ ଆପଣ ତ କାନ୍ଦିଲେ ତାହେଲେ କଣ ପାଇଁ, ଆପଣ ତ କହନ୍ତି କାହିଁ ପାଇଁ କାନ୍ଦିବେନି, କାନ୍ଦିଲେ କାହିଁକି ତାଙ୍କୁ ଧନ ଦବା ପାଇଁ କହିଲେ, ଗୋଟେ କଥା ଧନ ଦବା କଥା କହିଲେ ନା, ଏ ଚୋର ଡାକୁଡା ଯଦି ଆପଣ ଚିହ୍ନିଥିଲେ ତାଙ୍କୁ ତାହେଲେ ପୁଣି ଆମକୁ ଧନ ଦବା କଥା କାହିଁ କହିଲେ ରାଜଘୋଷରୁ? ନା ଏଇଥିପାଇଁ କହିଲି, ମୁଁ ତ ଗୋଟେ ଦୋଷୀ ଥିଲି, କଣ ଦୋଷୀ ନା ମୋର ବ୍ରାହ୍ମଣ ହିସାବରେ ମୋର କର୍ତ୍ତବ୍ୟ, ମତେ ସଂସାରରେ ପ୍ରତ୍ୟେକ ଜୀବକୁ ଚଳୁଛନ୍ତି ଭଗବାନ, ମୋର କିନ୍ତୁ ସେ ଭରସାଟା ଆପଣ ଯେତେବେଳେ ଧନ ଦେଲେ ମୋ ଭିତରେ ଲୋଭ ନଥାଏ, କିନ୍ତୁ ନବା ମୋର ଅର୍ଥ କିଛି ପ୍ରୟୋଜନ ନଥିଲା, ଧନ ନବା ଆମର କଣ ପ୍ରୟୋଜନ ଅଛି, କିଛି ଦରକାର ନାହିଁ, ଆଉ ଆପଣ ଯେତେ ଦେଲେ ମୁଁ ସେତିକି ନେଇ ନାହିଁ। ଏମିତି ତ ଶାସ୍ତ୍ରରେ କୁହାଯାଏ ବିଷୟ ରାଜାଙ୍କର ଅର୍ଥ ହିଁ ମାନେ କାହାର କାହାଠୁ ସଂଗ୍ରହ କରା। ଆଉ ମୋର ମୋ ଜୀବନରେ ମୋର ଯେତିକି ପ୍ରୟୋଜନ ନାହିଁ, ପ୍ରୟୋଜନରୁ ଅଧିକ ମୁଁ ସଞ୍ଚୟ କରିବା ପାଇଁ ନେଲି ଯେତେବେଳେ ଭଗବାନଙ୍କ ଉପରେ ଶୋଇଲିନି। ମୋର ଅଧିକ କଣ, ରାଜାଙ୍କ ପାଖରେ ରାଜକୋଷ ଅଛି ପ୍ରଜାଙ୍କ ସୁଖ ପାଇଁ, ରାଜାଙ୍କ ସୁଖ ପାଇଁ ନୁହେଁ କି ରାଜାଙ୍କର ରାଜଗୁରୁଙ୍କର ସୁଖ ପାଇଁ ନୁହେଁ। ଆଉ ମୋତେ ଯେତେବେଳେ ଆପଣ ଦେଲେ ମୁଁ ଏଇ ହାତରେ ନେଇକି ଯାଇଥିଲି, ମୁଁ ଯୋଉ ହାତରେ ନେଇକି ଯାଇଥିଲି ପରିଣତିଟା ଭଗବାନ ମୋ ପୂର୍ବକୃତ ମୋତେ ଠିକ ଏକଦମ ଭଗବାନ ମୋ ପାଇଁ ଯାହା କରିଥିଲେ, ମୋ ହାତ କାଟିଥିଲେ ଏଇଟା ଠିକ ଥିଲା, କିଛି ଭଗବାନ କମ ଖରାପ କରିନଥିଲେ। ଦରକାର କଣ ଜୀବନରେ, ଦଣ୍ଡ ମିଳିବ ନିଶ୍ଚିତ। ମୋର ଅପ୍ରୟୋଜନୀୟ ବସ୍ତୁ ମୁଁ ରାଜାଙ୍କଠୁ ଲୋଭରେ ରାଜା ଦେଲେ ବୋଲି ନେଇଯିବାଟା ମୋର ଅନୁଚିତ ଥିଲା, ଆଉ ମୁଁ ନେଇଥିଲି ବୋଲି ମୋର ହାତ କଟିଲା। ଆଉ ଏମାନେ ତ ଏମାନଙ୍କୁ ଦେବା ପାଇଁ ଏଇଥିପାଇଁ କହିଥିଲି, ଏମାନେ ମୁଁ ତ ଦୋଷୀ ଥିଲି, ଠିକ ଅଛି ଲୋଭରେ ଆପଣ ଦେଲେ ମୁଁ ମନା ନ କରିକି ନେଇଯାଇଥିଲି, ତ କିନ୍ତୁ ଏମାନେ ମୋ ଆଉ ଯଦି କୌଣସି ନିରୀହ ଲୋକ ନିର୍ଦ୍ଦୋଷୀ ଲୋକ ଥିବେ ତାଙ୍କୁ ଯଦି ଯାଇକି ଏଭଳି ମାରିକି ତ ଟଙ୍କା ପଇସା ନେଉଥିବେ, ସେଥିପାଇଁ ମୁଁ କହିଲି ଆଙ୍କୁ ଯଦି ମନ ଇଚ୍ଛା ମନ ଭରିକି ଯଦି ଅର୍ଥ ନେଇଯାଆନ୍ତି ତାହେଲେ ଜୀବନରେ ଆଉ କୌଣସି ନିର୍ଦ୍ଦୋଷୀ ଲୋକକୁ ମାରିବେନି, ସେଥିପାଇଁ ମୁଁ ତାଙ୍କୁ ଧନ ଅର୍ଥ ଦିଆ କରେ। କିନ୍ତୁ ଜୀବନରେ ପୁଣ୍ୟ କର୍ମ ନଥିଲେ, ତାର ସ୍ୱୀକୃତି ନଥିଲେ, ତା ଜୀବନରେ ସେଭଳିଆ ପୁଣ୍ୟ ସଞ୍ଚୟ ନଥିଲେ, ଧନ ଅର୍ଥ ଆଇଲେ ବି ସେ ଜୀବନରେ ଭୋଗ କରିପାରିବେ ନାହିଁ। ଯେତେମାନେ ପାପି ରାଜଗୁରୁ ଭଗବତ ଭକ୍ତଙ୍କୁ ଏମିତି କେତେ ଲୋକଙ୍କୁ ଏମାନେ ଜୀବନରେ ଦଣ୍ଡ ଦେଇଛନ୍ତି, ଭଗବାନଙ୍କ ପ୍ରତି ଭଗବାନ ଚଳୁଛନ୍ତି ବୋଲି ଭରସା ନାହିଁ, ଏମାନଙ୍କୁ ସୁଖ ଧନ ଅର୍ଥ ପ୍ରାପ୍ତ ହେଲେ ବି ଏମାନଙ୍କୁ ସୁଖ କେବେ ପ୍ରାପ୍ତ ହବ, ସେଠି ମାଟିରେ ପଶିଗଲେ ଏମାନଙ୍କୁ ସୁଖ ଧନ ମିଳିଲା କିନ୍ତୁ ସୁଖ ମିଳିଲା କି ମିଳିଲା କି। ଏ ସଂସାର ଯେମିତି ବର୍ତ୍ତମାନ ସମାଜରେ ଚାଲିଛି କଣ କମ୍ପିଟିସନ ସଂସାରରେ ଚାଲିଛି, କିଏ କେତେ ବଡ ଧନୀ ହେଇପାରିବ, କିଏ କେତେ ବଡ ଏରିଷ୍ଟୋକ୍ରେଟ ମେଣ୍ଟେନ କରିପାରିବ, ବହୁତ କୋଠାବାଡ଼ି। ବର୍ତ୍ତମାନ ସମାଜର ଉଦ୍ଦେଶ୍ୟ ହେଉଛି କିଏ କେତେ ବଡ କୋଠା ବନେଇ ପାରିଲା, କିଏ କେତେ ବଡ ପ୍ରପର୍ଟିର ମାଲିକ ହେଇପାରିଲା, କିନ୍ତୁ ଘରକୁ ଆଇଲା ବେଳକୁ ଦେଖିଲା ବେଳକୁ ସଂସ୍କାର ନଥିବ ପରିବାର ଭିତରେ, ବାପା ମା ବହୁତ ଧନ ଅର୍ଥ ରୋଜଗାର କରୁଛନ୍ତି କିନ୍ତୁ ପିଲାମାନେ ଭାଗବାଣ୍ଟରା କରି କଣ କରୁଛନ୍ତି ତାକୁ ଛିନ୍ଭିନ୍ କରିଦେଉଛନ୍ତି, ପୁରା କଣ କରୁଛନ୍ତି ଭାଇ ଭାଇ ଭିତରେ କଳହ ଝଗଡ଼ା ଆମ ଆଖି ଆଗରେ ଦେଖୁଛୁ, ଆଖି ଆଗରେ ଦେଖୁଛୁ ଯେ ଧନ ଅର୍ଥ କେବେ ବି ଜୀବନରେ ମନୁଷ୍ୟକୁ ସୁଖ ଶାନ୍ତି ଦେଇନି। ଯଦି ଦେଇଥାନ୍ତା ଆମେରିକାର ସମସ୍ତେ ତ ସୁଖୀ ହେଇଯାଇଥାନ୍ତେ, ଆମେରିକାର ତ ଅର୍ଥର ଅଭାବ ନାହିଁ, ଏଇ ସମସ୍ତଙ୍କ ଘର ଦୁଆର ମୋର ଏଭଳି 8-10 କାର ପଡିଥିବ ମିନିମମ, ଧନ ଅର୍ଥ ତ ବହୁତ ଅଛି, ବଡ ବଡ ଫ୍ଲାଟ ଅଛି, କେତେ କେତେ ମାନେ ମିନିମମଟା ଯାହାର 10-15 ତାଲା ଥିବ ଫ୍ଲାଟ, ତ ଏଇସବୁ ଥିଲେ କି ମଣିଷ ଜୀବନରେ ସୁଖୀ ହେଇଯିବ ହବ। ତାଙ୍କ ଦେଶରେ ବର୍ତ୍ତମାନ ବିବାହ ସିଷ୍ଟମ ନାହିଁ, ଆମେରିକାରେ ମ୍ୟାରେଜ ସିଷ୍ଟମ ନାହିଁ, କାହିଁକି ସିଷ୍ଟମ ନାହିଁ ନା, ସବୁ ପିଲାମାନେ ଚିନ୍ତା କଲେ ଯେ ସବୁ ଝିଅମାନେ କେମିତି ଅନ୍ୟ ପିଲାଙ୍କୁ ସେ ଦେଶରେ ମ୍ୟାରେଜ କରିକି କଣ କଲେ ନା, କିଛି ଦିନ ପରେ ପଲିସି କରିକି ଝିଅମାନେ ପୁଅମାନଙ୍କୁ ମାରିଦେଲେ, ଆଉ ମାରିଲା ପରେ ମ୍ୟାରେଜ କରୁଛନ୍ତି, ମ୍ୟାରେଜ କଲାବେଳେ ପ୍ରପର୍ଟିର ମାଲିକ ହେଇଗଲା ପୁଣି ଝିଅ, ପୁଣି ଆଉ ଗୋଟେକୁ ମ୍ୟାରେଜ କଲା, ଝିଅ ଏମିତି ରାଜ କଲା କରିବା ଦ୍ୱାରା ପିଲାମାନେ କଣ କଲେ ଦେଖିନେଲେ ଆରେ ଝିଅ ଗୁଡା ବହୁତ ଚାଲାକ ହେଇଗଲେ, ସେଥିପାଇଁ ପିଲାମାନେ ଆଉ ସିଷ୍ଟମ କଲେ କାହାକୁ ମ୍ୟାରେଜ ହେଉନି, କଣ୍ଟାକ୍ଟ କଲେ କେତେ ଦିନ 3 6 ବର୍ଷେ 2 3 ବିବାହ, ଏଇ 2-3 କଣ୍ଟାକ୍ଟ ମ୍ୟାରେଜ କୋର୍ଟରେ ରେଜିଷ୍ଟ୍ରି ମ୍ୟାରେଜ ହେବ, 3 ତୋ ସାଙ୍ଗରେ ରହିବ, ଇଏ ଆଉ ପ୍ରପର୍ଟିର ଓନର ହେଇପାରିବନି, ପିଲାମାନେ ଚାଲାକ ହେଇଗଲେ। ଆଉ ଯୋଉ ପାରିବାରିକ ଯୋଉଠି ସ୍ତ୍ରୀ ସହକର୍ମିଣୀ ନୁହେଁ କଣ୍ଟାକ୍ଟ, ଯେମିତି ଗୋଟେ ପଶୁର ତାର ସ୍ତ୍ରୀ ନାହିଁ, ଗୋଟେ ପଶୁ ସେ କେତେ ସ୍ତ୍ରୀ ତାର ଥାଏ ଠିକ ନାହିଁ, ଗୋଟେ ସେଣ୍ଢର କେତେ ସ୍ତ୍ରୀ ଗୋଟେ କୁକୁରର କେତେ ସ୍ତ୍ରୀ ତାର ଠିକ ନାହିଁ, ଠିକ ସେଇଭଳିଆ ସେମାନଙ୍କ ପଶୁ ଜୀବନ ହେଇଗଲା। ପାରିବାରିକ ଜୀବନ ମା ବାପ ମା କିଏ ବାପ କିଏ ସେମାନଙ୍କ ଦେଶରେ ଛୁଆ ଜନ୍ମ ଦଉଛନ୍ତି, ସେ ଯିଏ ଯୁଆଡ଼େ ପଳେଇଗଲେ ଛୁଆକୁ ଛାଡ଼ିଦେଲେ ସରକାର ସେମାନଙ୍କୁ ଲାଳନ ପାଳନ କରିବ, ସେମାନେ ସ୍ନେହ ଶ୍ରଦ୍ଧା କଣ ବାପ ମାର ପାରିବାରିକ ଜୀବନ ହିଁ ନାହିଁ ସେ ଦେଶରେ, ଯୋଉଠି ପାରିବାରିକ ଜୀବନ ନାହିଁ, ଯୋଉଠି ପଶୁ ଯେମିତି ଯାହାକୁ ବିବାହ କରେ, ବିବାହ ତ ନାହିଁ, ଧର୍ମକୁ ସାକ୍ଷୀ ରଖି ମଣିଷ ସ୍ୱାମୀ ସ୍ତ୍ରୀର ବିବାହ ପ୍ରଥା ରହୁଛି, ଯୋଉଠି ବିବାହ ପ୍ରଥା ନାହିଁ ସେ ସମାଜରେ ଶୃଙ୍ଖଳା ଶାନ୍ତି କୋଉଠି ଅଛି, ଅଛି କି ନାହିଁ। ଆଉ ମଣିଷ ବର୍ତ୍ତମାନ ଭାରତ ଠିକ ଆମେ ସବୁ ସେଇଭଳିଆ ଚାହୁଁଛେ, ବହୁତ ବଡ ବଡ ଧନୀ ହେଲେ ଗୋଟେ ଜୀବନରେ ସୁଖୀ ହେଇଯିବା। ସେମାନଙ୍କୁ ସେମାନେ ଆମଠୁ 100 ବର୍ଷ ଆଗରେ ରହିଛନ୍ତି, ସେମାନେ ଏଇ ସ୍ଥିତିରେ ପହଞ୍ଚି ସାରିଛନ୍ତି, ଆଜି ସୁଖ ପାଇପାରୁନାହାନ୍ତି ବୋଲି ବିଦେଶୀ ମାନେ ଯେତେବେଳେ ପ୍ରଭୁପାଦ ଗଲେ ଆଜି ପୁଣି ଭାରତର ସଂସ୍କୃତିକୁ ଗ୍ରହଣ କରିକି ସୁଖୀ ହେବା ପାଇଁ ଚେଷ୍ଟା କରୁଛନ୍ତି। କଣ ନା କୃଷ୍ଣ ଭାବନା ମୃତ ବ୍ୟତୀତ ଭଗବାନଙ୍କ ଭରସା ଭଗବାନଙ୍କ ହରିନାମର ଆଶ୍ରୟ ବ୍ୟତୀତ ଜୀବନରେ ସୁଖୀ କଦାପି ହେଇ ହବ ନାହିଁ। ଆଜି ସେଇଥିପାଇଁ ସେମାନେ ଇସ୍କନକୁ ଆସୁଛନ୍ତି, କାହିଁକି ନା ଅଲରେଡି ପଶୁ ଜୀବନ, ବର୍ତ୍ତମାନ ସମାଜର ମନୁଷ୍ୟ ସମାଜ ଠିକ ଚାହୁଁଛି ଗୋଟେ ପଶୁ ଭଳିଆ ଜୀବନ ବିତେଇବା। ଧର୍ମ ଫର୍ମ କଣ, ଯିଏ ଯାହାକୁ ପାରିଲା ଯେତେବେଳେ, ଆଜି କଳିର ପ୍ରଭାବ କାଳର ପ୍ରଭାବ କେତେ ଗ୍ରାସ କରିସାରିଲାଣି। ଆଉ ଯଦି 10-30 ବର୍ଷ ଆଗକୁ ଯିବା, ସଭ୍ୟତା ସଭ୍ୟତା କୋଉଠି ଥିଲା, ଆଜି ସଭ୍ୟତା ସେ କୋଉଠି ଅଛି। ସେତେବେଳକାର ମା ବାପାଙ୍କର ଜୀବନଯାତ୍ରା, ସେତେବେଳେ ପିତାମାତାଙ୍କର ସ୍ନେହ ଶ୍ରଦ୍ଧା ଆଜି କଣ ଅଛି। ଆଜି ସଂସାର ଏତେ ଅଧପତିତ ହେଇଯାଇଛି, ତଳୁ ଖସିଯାଇଛି, ଯେଉଁଠି କୁହାଯାଏ ନା ଆମେ ଭାରତୀୟ ହେଇକି ରହିପାରୁଛନ୍ତି ନା ବିଦେଶୀ ସଭ୍ୟତାକୁ ବି ଗ୍ରହଣ କରିପାରୁଛନ୍ତି। ଆଜିକାଲି କଣ ଆମ ଝିଅ ବୋହୁ ମାନେ ଆଜିକାଲି କଣ ଏଣେ ଜିନ୍ ପ୍ୟାଣ୍ଟ ପିନ୍ଧିଲେଣି, ଏଣେ ଶଙ୍ଖା ସିନ୍ଦୁର, କାହିଁକି ଯେହେତୁ ଭାରତରେ ରହିଛନ୍ତି ବିବାହ କରୁଛନ୍ତି, ଶଙ୍ଖା ସିନ୍ଦୁର ଛାଣିପାରୁନାହାନ୍ତି, କିନ୍ତୁ ସମାଜ ପିନ୍ଧିଲେଣି ଜିନ୍ ପ୍ୟାଣ୍ଟ। ଏଣେ ବୋହୁ ହେବେ ଜିନ୍ ପ୍ୟାଣ୍ଟ ବି ପିନ୍ଧିବେ, ଜିନ୍ ପ୍ୟାଣ୍ଟ ଟି ସାର୍ଟ ପିନ୍ଧିବେ, ଶଙ୍ଖା ସିନ୍ଦୁର ବି ପିନ୍ଧିବେ। ଆରେ ବିଦେଶୀ ମାନଙ୍କର ବିବାହ ସିଷ୍ଟମ ନାହିଁ, ଶଙ୍ଖା ସିନ୍ଦୁର ନାହିଁ, ଜିନ୍ ପ୍ୟାଣ୍ଟ ପିନ୍ଧିକି ବୁଲିଲେ ଠିକ ଅଛି। କିନ୍ତୁ ଇଣ୍ଡିଆରେ ଭାରତରେ କଣ ହେଲା ନା, ଯେହେତୁ ବିଦେଶୀ ସଂସ୍କୃତିଟା କୁ ତ ଦେଖିକି କାହିଁକିନା ଶିଖିଲେ ନା ସବୁ ଟିଭିରୁ ଦେଖିକି ନେଲେ ସବୁ, ଏଇଆ ସମାଜ ଆସିକି ବିଦେଶୀ ଏଇଠି ପହଞ୍ଚିଲାଣି, ତାଙ୍କ ବେଶଭୂଷାକୁ ଅନୁକରଣ କରେ। ଆରେ ତାଙ୍କ ସଂସ୍କାର ତାଙ୍କର କଲଚରହୀନ ପଶୁ ଯିବ, ସେଥିରେ ସୁଖ ଶାନ୍ତିର ଆନନ୍ଦର କୌଣସି କିଛି ନାହିଁ। ଆଉ ଆମେ ଯଦି ସେଇଟାକୁ ଅନୁକରଣ କରିବା, ସେ ସଭ୍ୟତାକୁ ଶିଖିବା, ଜୀବନ ପରିସ୍ଥିତି ଆମ ପାଇଁ କଣ ହବ। ଏତେ ଦୁର୍ଦିନ ଅବସ୍ଥା ଆସିବ ଭାରତର, ଆସୁଛି ଦୁର୍ଦିନ, କାଳର ଅବସ୍ଥା ଦେଖନ୍ତୁ କେମିତି। କେହି ବିବାହ ସିଷ୍ଟମ ଅଛି, ଯିଏ ଯାହାକୁ ମନ ପସନ୍ଦ କଲା ନେଇଗଲା, ଧର୍ମକୁ କେହି ମାନୁନାହାନ୍ତି। ଏଠି ପଶୁ ଯେମିତି, ଯିଏ ଯାହାକୁ ଯେତେବେଳେ ଚୁଜ୍ କଲା, ଯୋଉ ପଶୁ ଯାହା ସାଙ୍ଗରେ ମିଶିବା ପାଇଁ ପଶିଲା, ତାର ବିବାହ ସିଷ୍ଟମ ନାହିଁ। ଠିକ ଭାରତ ବର୍ଷରେ ସେଇ ସିଷ୍ଟମ ହେଲା, ବୈବାହିକ ଜୀବନ ଆଉ ନାହିଁ, ଯିଏ ଯାହାକୁ ପସନ୍ଦ କଲା, ଯିଏ ଯାହାକୁ ପାରିଲା ନେଇଚାଲିଗଲା। କାହିଁକିନା ସଂସ୍କାର ତ ବାପା ମା ଛୋଟ ଦିନରୁ ଶିଖେଇ ନାହାନ୍ତି, ଶିଖିବେ ବା କେମିତି। ଛୋଟ ପିଲା ଛୋଟ ଦିନରୁ ଶିଖିବ ସଂସ୍କାର କେମିତି, ମା ବାପା ବସିଲେ ଟିଭି ସାମ୍ନାରେ ଛୁଆକୁ ଧରିକି ନୋବେଲ ନେକେଡ୍ ଗୀତ ସବୁ ଦେଖିଲେ, ଆଉ ଯେତେବେଳେ ଦେଖିଲେ ଛୁଆ ବି ଭାବିଲା ନା ଏଇଟା ବି ଗୋଟେ ବେଷ୍ଟ ଜିନିଷ। ଛୋଟ ଛୁଆ ମା ବାପାଙ୍କ ସାଙ୍ଗରେ ବସିକି ଛୋଟ ଦିନରୁ ଫିଲ୍ମ ଗୀତ, ସେ ଉଲଗ୍ନ ଅଳ୍ପ ଅଧା ଡ୍ରେସ୍ର ନାଚ ଗୀତ ଫିଲ୍ମ ସବୁ ଦେଖିଲେ, ଦେଖିଲା ଦ୍ୱାରା ପିଲାମାନେ ବି ଶିଖିଗଲେ। ମର୍ଯ୍ୟାଦା ତ ବାପା ମାଙ୍କୁ ଦଉନାହିଁ, ବାପା ମା ମାନଙ୍କ ସାମ୍ନାରେ ବସି ପିଲାମାନେ ବି ଅଶ୍ଳୀଳ ଫଟୋ ସିନେମା ଦେଖିଲେ, ଆଉ କିଏ କାହାକୁ ପ୍ରତିରୋଧ କରିବ। ହଁ ସିଏ ବି ଥିଲା ଭଦ୍ର ସମାଜରେ, ନହେଲେ ଶଙ୍କ ଥିଲା। ଆଜିକାଲି କଣ ହଉଛି ସମାଜରେ, ମାନେ ଭଦ୍ର ଆମେ ତ ବାପା ମା, ତ ବାପା ମା ଏଇଟା ଶିଖେଇଲେ, ଏଇଟାର ପରିଣତି କଣ ହେଲା, ବାପା ମାଙ୍କର ଏଇ ସଂସ୍କାର ଭକ୍ତି ନହେଲେ ସମାଜରେ କଣ ହବ କାଲିକି ଦେଖନ୍ତୁ, ଆଗାମୀ ବର୍ଷରେ କଣ ଘଟିବ। ଏକ ଗଲା ସରସ୍ୱତୀ ପୂଜା, ସରସ୍ୱତୀ ପୂଜାରେ କଣ ହଉଛି, ମା ସରସ୍ୱତୀ ଭଗବାନଙ୍କ ପତ୍ନୀ, ଲକ୍ଷ୍ମୀ ପୂଜା ସରସ୍ୱତୀ ପୂଜା ଲୋକ ପାଳନ କରୁଛନ୍ତି, କାଳୀ ପୂଜା ଦୁର୍ଗା ପୂଜା ଲୋକ ପାଳନ କରୁଛନ୍ତି। ମାଙ୍କ ସାମ୍ନାରେ ସେ ହଉଛନ୍ତି ମହିଷୀ, ଭଗବାନଙ୍କର ପତ୍ନୀ ସେମାନେ, ସେମାନଙ୍କ ସାମ୍ନାରେ ମୂର୍ତ୍ତି କରୁଛନ୍ତି, ବ୍ରାହ୍ମଣକୁ ଡାକି ପୂଜା କରୁଛନ୍ତି, ଲଗେଇ ଦେଇଛନ୍ତି କୋଉ ଫିଲ୍ମ ଗୀତ ପୁରା ଏତେ, ମାନେ ଯୋଉଟା କି ବାପା ମା ସାଙ୍ଗରେ ବି ବସିକି ଶୁଣିବା କଥା ନୁହେଁ, ନିଜ ପିଲା ଛୁଆ ସାମ୍ନାରେ ବସିକି ଶୁଣିବା ଦରକାର ଉଚିତ ନୁହେଁ। ଆଉ ସେଭଳି ଦେବାଦେବୀଙ୍କୁ ରଖିକି ତାଙ୍କୁ ଆହ୍ୱାନ କରିକି ଲଗେଇଲେ ଫିଲ୍ମ ଗୀତ, ମାନେ କେତେ ମଣି, ଏଟା ବାପା ମାଙ୍କ କେମିତି କଲଚର, ବାପା ମା ମାନେ କେମିତି ପିଲାକୁ ସଂସାରକୁ କେତେ ଭ୍ରଷ୍ଟ କଲେ। ଦେବାଦେବୀଙ୍କ ସାମ୍ନାରେ ବି ଏଇ ଭ୍ରଷ୍ଟାଚାର, ତାଙ୍କ ସାମ୍ନାରେ ଏଇଭଳିଆ ଫିଲ୍ମ ଗୀତ ଗାଇବେ, ନାଚିବେ, ଗାଇବେ, ମଦ ପିଇବେ, ଏଇମାନେ ତ ଯେମିତି କଣ ସେ ମା ଦୁର୍ଗା ଯେମିତି ସବୁ ସେ ମହିଷାସୁର ଆଉ କାହା କାହାକୁ ବର ଦେଇଥିଲେ ନା, ଯେମିତି ବିନାଶର ପୁରା କୃପା କରିଦେବେ, ତୁ ଅତି ଶୀଘ୍ର ବିନାଶ ହବ ସେଇ କୃପା କରିଦେବେ। ଏମାନଙ୍କୁ ସୁଖ କୋଉଠୁ ଆସୁ, ଆମର ମା ବାପାଙ୍କୁ ଭଦ୍ର ଲୋକଙ୍କୁ ଯଦି କେହି ଅପମାନିତ କରିବେ ଗୋଟେ ଭଦ୍ର ମହିଳାକୁ, ତା ପାଇଁ ଦଣ୍ଡ ଅଛି। ଆଉ କିନ୍ତୁ ଆମେ ବାପା ମା ହେଇକି ଏଇଭଳିଆ ସମାଜକୁ ଶିଖେଇଛନ୍ତି, ଏଇ ହେଉଛି ଦୁର୍ଭୋଗ। ଭଗବତ ଭକ୍ତି ନ କଲେ, ଶାସ୍ତ୍ର ନ ପଢ଼ିଲେ, ସଂସ୍କାର ବିହୀନ ମନୁଷ୍ୟର ଜୀବନ ଯାହା ହବା କଥା କଣ ହବ, ଆଉ ଆଉ 25 ବର୍ଷ 50 ବର୍ଷ ପରେ ପରିଣତ କେତେ ଭୟାବହ ହବ କେହି ବୁଝିପାରିବେ। କାଳ ନେଇକି ମଣିଷକୁ କୋଉ ସଂସ୍କାରରୁ କୋଉଠି ନେଇକି ପହଞ୍ଚିଲାଣି କେବେ ବି କେହି ଆଉ ରୋଧ କରିପାରିବ ଯାହା ବି ହଉ। ତ ଭଗବାନ ଭଗବାନଙ୍କ ଆଶ୍ରୟ ଯଦି ନ ରହିବା, ଭଗବତ ଆଶ୍ରୟର ଫଳ କଣ ଜାଣିବା ଦରକାର। ଭଗବାନଙ୍କ ଆଶ୍ରୟରେ ପାଣ୍ଡବ ମାନେ କହିଲେ ଭଗବାନ ଆମେ କହିଲେ ଯେ ବିପଦ ଭଗବାନ ଦେଇପାରନ୍ତି, ଏଇ ଗୁରୁଙ୍କୁ ଭଗବାନ ହୁଏତ ବିପଦ ଦେଇପାରନ୍ତି। ବିପଦ ଦବାଟା ହିଁ ପୁଣି ଦରକାର ଅଛି, ବିପଦଟା ହିଁ ଭକ୍ତ ପାଇଁ କୃପା। ବେଳେବେଳେ ଭକ୍ତ ପ୍ରତି ବି ବିପଦ ଆସେ, ଯେତେବେଳେ ବିପଦ ଆସେ ଭକ୍ତକୁ ଏଇଟା ମାନି ନେବା ଦରକାର ଯେ ଏଇ ବିପଦଟା ହିଁ ମୋ ପାଇଁ କୃପା। ଆମେ ଯେମିତି ଜାଣିଛନ୍ତି ଯେତେବେଳେ ଭୀମକୁ ଦୁର୍ଯ୍ୟୋଧନ କଣ କଲେ, ବିଷ ଲଡ଼ୁ ଦେଇଦେଲେ, ବିଷ ଲଡ଼ୁ ଦେଇକି ମାରିଦେବା ପାଇଁ ଚାହିଁ, ବିଷ ଲଡ଼ୁ ଦେଇକି ଯେତେବେଳେ ପାଣିରେ ପକେଇଦେଲେ, ସେତେବେଳେ ମାତା ଭୀମକୁ ଆଉ ପାଇଲେନି। କିନ୍ତୁ ମାତା କୁନ୍ତୀ କଣ ଥିଲେ, ପରମ ଭକ୍ତ ଥିଲେ, ଭଗବାନଙ୍କୁ ମଧୁସୂଦନ କୃଷ୍ଣଙ୍କୁ ସାଙ୍ଗେ ସାଙ୍ଗେ ପ୍ରପତ୍ତି କଲେ, ଭୀମଙ୍କୁ ପାଉନି। ଆଉ ମାତା କୁନ୍ତୀଙ୍କ ପ୍ରାର୍ଥନାରେ କଣ ହେଲା ନା, ଭଗବାନ ସାଙ୍ଗେ ସାଙ୍ଗେ ସୁରକ୍ଷା ଦେଲେ ଭୀମଙ୍କୁ। ଏଣେ ଯେତେବେଳେ ପାଣିରେ ପକେଇ ଦିଅନ୍ତି, ପାଣିର ଦେବତା ହଉଛନ୍ତି ବରୁଣଦେବ, ବରୁଣଦେବଙ୍କୁ କହିଲେ ଭଗବାନ ଯେ ତମେ କଣ କର ନା, ଆକୁ ଏକଦମ କୃପା ଆଶୀର୍ବାଦ ଦେଇକି ନେଇକି ନାଗଲୋକରେ ଛାଡ଼ିଦିଅ। ଭୀମ ଅତ୍ୟନ୍ତ ପରାକ୍ରମୀ ଥିଲେ ଛୋଟ ଦିନରେ, ଏଇଟା ଭୀମଙ୍କର ବାଲ୍ୟ ଅବସ୍ଥାର ଘଟଣା। ତାଙ୍କର ସ୍ୱୀକୃତି ଏତେ ଯେ ତାଙ୍କୁ ମାନେ ହଜାରେ ହାତୀର ବଳ ଥିଲା ତାଙ୍କ ଦେହରେ। ଆଉ ଏଣେ ବରୁଣଦେବଙ୍କୁ କହିଲେ ତମେ ନେଇ କୋଉଠି ପକେଇ ଦିଅ ନା ନାଗଲୋକକୁ, ନାଗଲୋକରେ ଛାଡ଼ିଦିଅ। ସେ ଜଳରେ ଯାଇ ଯାଇ ସେ ନାଗଲୋକକୁ ପଳେଇଲେ, ଯେତେବେଳେ ବରୁଣ ନେଇକି ନାଗଲୋକରେ ଛାଡ଼ିଦେଲେ, ନାଗଲୋକରେ ପହଞ୍ଚିବା ସାଥେ ସାଥେ ନାଗଲୋକ ଦେଖିଲେ ଯେ ଆରେ ଅନ୍ୟରେ ଜଣେ ବହିର୍ଦେଶର ଜଣେ ମାନବ କଣ ନାଗଲୋକରେ ପଶିଗଲେଣି, ମାନବମାନେ ତ ନାଗଲୋକକୁ ଆସିପାରିବେ, ମନୁଷ୍ୟମାନେ ଦେଖିକି କାଳେ ଶତ୍ରୁ ବୋଲି ଭାବିକି ଇଏ ତ ବିଷୟଗୁଡ଼ ଖାଇକି ମାନେ ମୃତ ବେହୋସ ହେଇଯାଇଛି। ଆଉ ସବୁ ନାଗମାନେ କଣ କଲେ, ସବୁ ଚୋଟ ମାରିଲେ ଭୀମ। ଯେତେବେଳେ ନାଗମାନେ ବିଡ଼ି ଖାଉଛି କି, ନାଗଲୋକମାନେ ଯେତେବେଳେ କଣ କଲେ ନା, ଚୋଟମାନେ ନାଗମାନେ ତ ବିଷ ବିଷକୁ କାଟିବ ନା, ଭୀମଙ୍କ ଦେହରେ ଯୋଉ ବିଷ ଥିଲା ତ ଏଣେ ସର୍ପମାନଙ୍କର ବିଷ ଦଂଶନରେ ଏ ବିଷକୁ ବିଷ କଟିଗଲେ, ଆଉ ଭୀମସେନ ପୁଣି ଜୀବନ ପାଇଗଲେ। ଯେତେବେଳେ ଜୀବନ ପ୍ରାପ୍ତ ହେଇଗଲେ ସେଠୁ କଣ ହେଲା ନା, ପଚାରିଲେ ତମେ କୋଉଠୁ ଆସ, ସାଙ୍ଗେ ସାଙ୍ଗେ ଏମାନେ ନେଇଗଲେ କୋଉଠି ନା ନାଗରାଜଙ୍କ ପାଖକୁ ନେଇଗଲେ। ଯେତେବେଳେ ନେଇକି ପଚାରିଲେ ତମେ କୋଉଠୁ ଆସ ନା, ମୁଁ ତମ ନାଁ କଣ, ନା ମୋ ନା ଭୀମସେନ, ତମ ବାପା ନା ପାଣ୍ଡୁ, ଆମେ କୋଉ ପଣ୍ଡୁ ବଂଶ କୌରବ ବଂଶରୁ ହସ୍ତିନାପୁର। ଏକଥା ଯେତେବେଳେ ଜାଣିଲେ ତ ସେ ଜାଣିଲେ ଯେ ତାଙ୍କ ସହିତ ପୂର୍ବ ମିତ୍ରତା ଥାଏ ନାଗକୁଳ ସହିତ, ସେଠୁ ସାଙ୍ଗେ ସାଙ୍ଗେ ୟାର ସବୁ ଘଟଣା ଜାଣିଲେ ଯେ ଏମିତି ଭାଇ ବିଷ ଦେଇକି ତାକୁ ପକେଇ ଦେଇଛି, ସେଠୁ ବରୁଣ ତ ନେଇ ଛାଡ଼ିଛନ୍ତି। ତ ସାଙ୍ଗେ ସାଙ୍ଗେ କଣ କଲେ ନା, ନାଗରାଜ ତାଙ୍କୁ କହିଦେଲେ ତାଙ୍କ ଯେ ଆକୁ ନେଇକି ଅମୃତ ଦେଇଦିଅ, ନାଗକୁଳରେ ଅମୃତ। ଏମିତି ତ ଭୀମ ବିଷରୁ ଖାଇଥିଲେ, ଏତେ ପାଣି ପହଁରି ପହଁରି ଆସନ୍ତି ବହୁତ, ମାନେ ଏମିତି ତ ଭୀମ ବହୁତ କଣ ଖାଇବାକୁ ଭଲ ପାଆନ୍ତି। ଆଉ ନେଇକି ଅମୃତ ଦେଲେ ଏକା ସାଙ୍ଗରେ ନଅଟା ମାନେ ପାତ୍ରର ଅମୃତକୁ ଭୀମ ପାନ କରିଦେଲେ, ନଅଟା ପାତ୍ର। ଆଉ ସେ ଅମୃତ ଥିଲା କଣ, ଗୋଟେ ଅମୃତ ପାନ କଲେ ଗୋଟେ ହଜାର ହାତୀର ବଳ ମିଳିବ। ତାଙ୍କର ତ ପୂର୍ବରୁ ଗୋଟେ ହଜାର ହାତୀର ବଳ ଥିଲା, ଏବେ ନଅଟା ଅମୃତ ପାତ୍ରର ଅମୃତ ଖାଇଦେଲେ ଏକା ସାଙ୍ଗରେ ପୁରା ନଅ ହଜାର ହାତୀର ବଳ ମିଶିଗଲା, ଦଶ ହଜାର ଟୋଟାଲ ଦଶ ହଜାର ହାତୀର ବଳ ଭୀମଙ୍କର ହେଇଗଲା। ଦେଖନ୍ତୁ ଇଏ ନେଇକି ମାରିବାକୁ ପରିକଳ୍ପନା କଲେ କଣ ହବ, ଭଗବାନଙ୍କ ଆଶ୍ରୟରେ ମାତା ପିତା ଯେତେବେଳେ ପୁତ୍ର ମାନେ ଥିବେ, ଭଗବାନ ସବୁ ଅବସ୍ଥା ତାଙ୍କୁ ସୁରକ୍ଷା ଦେବେ। ଆଉ କଣ କଲେ ନା, ଦଶ ହଜାର ହାତୀ ବଳ ପ୍ରାପ୍ତ ହେଇକି ନାଗରାଜ ଆମେ ଛାଡ଼ିଦେଲେ ମାଙ୍କ କୁନ୍ତୀଙ୍କ ପାଖରେ ଯେତେବେଳେ ପହଞ୍ଚନ୍ତି, କୁନ୍ତୀ କଣ କଲେ ନା ଏଇ କଥା କହିଲେ, ଭାଇ ତୁ କହିଲେ ଦେଖ ଏ ବଂଶର ମର୍ଯ୍ୟାଦା, ତମେ ଏ କଥା କୁଆଡେ କହ ନା, ଦୁର୍ଯ୍ୟୋଧନ ତୁମକୁ ବିଷଲଡ଼ୁ ଦେଇଛି। କିନ୍ତୁ କ୍ଷତି କଣ ହେଲା, ବିଷଲଡ଼ୁ ଦେଲା ଦ୍ୱାରା ଭକ୍ତର ବିପଦ ଆସିଲେ କ୍ଷତି କଣ ହେଲା, ଭଗବାନ ଠିକ ଲାଭରେ ପକେଇଲେ। ଭଗବାନ ତ ଆଶ୍ରୟରେ ଥିବା ବ୍ୟକ୍ତିର କଦାପି କ୍ଷତି ହୁଏନି, ତାର ଯଥେଷ୍ଟ ପରିମାଣରେ ତାର ଲାଭ ହୁଏ, ଯଥେଷ୍ଟ ଲାଭ ହୁଏ। ସେଠି ଭଗବତ ଭକ୍ତର କର୍ତ୍ତବ୍ୟ ଯେ ଆଶ୍ରୟ ରହିବା ଶିଖିବା ପାଇଁ ପଡ଼େ। ଯଦି ଜୀବନରେ ଆମେ ଆଶ୍ରୟ କଣ ନ ଶିଖିପାରିଲେ, ଭଗବାନଙ୍କ ଆଶ୍ରୟକୁ ନ ଗଲେ ଜୀବନରେ ହଁ ଆସୁଛନ୍ତି, ଯେମିତି ମନୁଷ୍ୟ ପଶୁ ଭିତରେ କିଛି ପାର୍ଥକ୍ୟ ନାହିଁ। ପଶୁ ପିଲା ଛୁଆ ଦଉଛି, ଆମେ ଘର ସଂସାର କରୁଛେ, ସିଏ ଦୁଇ ଦିନ ରହୁଛି ପଳଉଛି, ଆମେ ବି ଭାବିଲେ ମନୁଷ୍ୟ ସମାଜରେ ଆସୁଛନ୍ତି, ଏମିତି ତ ଖାଇବା କଥା ଖାଇଲେ, ଶୋଇବା କଥା ଶୋଇଲେ, ଆଉ ଭଲ ଭଲ କେବଳ ସୁଖ ପାଇଁ ଜୀବନ ମିଟେଇବା, ଏଇଟା ମନୁଷ୍ୟ ଜୀବନର ଉଦ୍ଦେଶ୍ୟ। କେବଳ ଭଗବତ ଭକ୍ତି କରିବା, ଭଗବାନଙ୍କୁ ପାଇବାଟା ହିଁ ମନୁଷ୍ୟ ଜୀବନ ଏକମାତ୍ର ଉଦ୍ଦେଶ୍ୟ। ସେଥିପାଇଁ ଆମେ କାହିଁକି ନାମର ଆଶ୍ରୟ ନେଇପାରୁନୁ, ନାମ ଭାବରେ ପୁଣ୍ୟ ଫଳ ନାହିଁ। ସେଥିପାଇଁ ସାଧୁଗୁରୁ ବୈଷ୍ଣବଙ୍କର କୃପା ଏକାନ୍ତ ଭାବେ ଦରକାର ଆମକୁ, ନହେଲେ ଭଗବାନ କଦାପି କୌଣସି ଅବସ୍ଥାରେ ମିଳିବେ। ତ ଭଗବାନଙ୍କର ଆମେ ଜାଣିଛୁ ଯେ ପ୍ରତ୍ୟେକ ଭକ୍ତକୁ ଭଗବାନ ଏତେ ଅହେତୁକି କୃପା କରନ୍ତି, ଯେହେତୁ ଜଗନ୍ନାଥ ଅଛନ୍ତି। ତ ସମସ୍ତେ ଆପଣମାନେ ଓଡ଼ିଶାରେ ପରମ ଭକ୍ତ ରଘୁ ଅରକ୍ଷିତ ନାଁ ଶୁଣିଥିଲେ, ରଘୁ ଅରକ୍ଷିତ। ଏଇ ରଘୁ ଅରକ୍ଷିତ ପରମ ଭକ୍ତ ଥିଲେ ଜଗନ୍ନାଥଙ୍କ, ତାଙ୍କର ଜନ୍ମ ବେଙ୍ଗଲରେ। ସେ ଛୋଟ ଦିନରୁ ଜଗନ୍ନାଥ ମୂର୍ତ୍ତି ବ୍ୟାକୁଳ ଥିଲେ, ବାଲ୍ୟ କାଳରେ ତାଙ୍କର ବିବାହ ହୋଇଥିଲା, କିନ୍ତୁ ଯେତେବେଳେ ସିଏ ଉପଯୁକ୍ତ ବୟସ ଯୌବନ ଅବସ୍ଥା ଆସେ, ଏ ରଘୁ ଅରକ୍ଷିତ ଥିଲେ ଜୀବନରେ ଅତ୍ୟନ୍ତ ଦାନଶୀଳ। କଣ କହନ୍ତି ନା, ସମସ୍ତଙ୍କୁ ଯିଏ ଦୁଃଖୀ ରଙ୍ଗ ଥାନ୍ତି ସମସ୍ତଙ୍କୁ ଦାନ, ବହୁତ ବଡ ମହାଜନ ଥିଲେ ତାଙ୍କ ପିତାମାତା, ବହୁତ ବଡ ଧନ ସମ୍ପତ୍ତିର ମାଲିକ ଥିଲେ। ଦିନକର ଘଟଣା କଣ ହେଇଛି, ସେ ବାପା ଦେଖୁ ଯେତେବେଳେ ଧୀରେ ଧୀରେ ବୟସ ହେଲା, ରଘୁ କଣ କଲେ କହିଲେ, ଆରେ ଦୁନିଆରେ ମୁଁ ଗରିବ ହେଇକି ରହିବି, ଏ ସଂସାର ସବୁ ଲୋକ ନା, ମୁଁ ଏତେ ଧନୀ ଧନର ମାଲିକ ହେଇକି ରହିବି, ଦୁନିଆ ସାରା ଲୋକ ଏତେ ଗରିବ ହେଇକି ରହିବେ ନା, କୌଣସି ଗରିବ ଲୋକର ଗରିବକୁ ଦେଖିପାରନ୍ତି, ଯାହା ପାରନ୍ତି ଧନ ଅର୍ଥ କଣ କରନ୍ତି ସବୁ ଲୋକଙ୍କୁ ବାଣ୍ଟି ଦିଅନ୍ତି ସୁଖିବ। ଏଇ କରତେ କରତେ ମହାଜନ ସବୁ ବୁଡ଼ିଗଲା, ଇଏ ନିଜେ ଭିକାରୀ ହେଇଗଲେ। ଯେତେବେଳେ ଧନ ଅର୍ଥ ଆଉ ରହିଲାନି, କଣ କରିବେ ଜୀବନରେ, ଏଣେ ତାର ଯୋଉ ବିବାହ କରିଥିଲେ, ବାଲ୍ୟ ବିବାହ ହେଇଥିଲା, ଉପଯୁକ୍ତ ବୟସ ହେଇଗଲା, ଝିଅ ଘର ଦେଖିଲେ ଯେ ଆମେ ତ ଆୟାର ଧନ ସମ୍ପତ୍ତି ପୂର୍ବରୁ ବହୁତ ଥିଲା ବୋଲି ଆମେ ଝିଅ ଦେଇଥିଲୁ, କିନ୍ତୁ ବିବାହ କରେଇଥିଲୁ ତା ସାଙ୍ଗରେ, କିନ୍ତୁ ଆଜି ତ ଧନ ଅର୍ଥ ନାହିଁ, ଆକୁ ଆଉ ଝିଅକୁ ସେଠି ଦେଲେ ଖାଇବ କଣ, ନିଜେ ତ ସେ ଭିକାରୀ ହେଇକି ଅରକ୍ଷିତ ରୂପେ ଏଣେ ସେଣେ ବୁଲୁଛୁ, ଚାରିଆଡେ ଯୁଆଡେ ଯାଉଛୁ, ଜୟ ଜଗନ୍ନାଥ ଭଗବାନଙ୍କ ନାମ କରୁଛି ବୁଲୁଛି, ଆକୁ ଦେଇକି ଜୀବନରେ ତ ଝିଅ କେବେ ସୁଖୀ ହବନି। ସେଥିପାଇଁ ସିଏ କଣ କଲେ ନା, ଅରକ୍ଷିତ ଚିନ୍ତା କଲେ, ମୋର ବା କିଏ ଅଛି ଦୁନିଆରେ, ପ୍ରଭୁ ଜଗନ୍ନାଥଙ୍କ ଛଡା କିଏ ନାହିଁ, ସିଏ ସିଧା ପଳେଇ ଆଇଲେ ଜଗନ୍ନାଥ ପୁରୀ। ଜଗନ୍ନାଥ ପୁରୀରେ ଆସି କଣ କଲେ, ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରନ୍ତି, ସେବା କରନ୍ତି, ଜଗନ୍ନାଥଙ୍କର କୌଣସି ମତେ ଜୀବନଟା ବିତିଯାଏ, ଯେତେବେଳେ ବିତିଯାଏ ଏଇଭଳି ଦିନ ବିତୁଛି, ଏଣେ ଝିଅ ବାପ ଚିନ୍ତା କଲା ଯେ କଣ ନା, ମୋ ଝିଅକୁ ତ ବିବାହ ଆଉ ଥରେ କୋଉଠି ଦେଇଦେବା ପାଇଁ ପଡ଼ିବ, ସେ ଦ୍ୱିତୀୟ ଆଉ ଗୋଟିଏ ମହାଜନ ସହିତ, ମହାଜନ ପୁଅ ସହିତ ବିବାହ ଠିକ କଲେ। କିନ୍ତୁ ଏ ଝିଅ ଜାଣିଛନ୍ତି ଯେ ମୋତେ ବିବାହ ଦିଆଯାଇଛି ରଘୁ ଅରକ୍ଷିତ ସହିତ, ସେଥିପାଇଁ ସିଏ କଣ କଲେ, ଚିନ୍ତା କଲେ ଯେ ଆରେ ଜୀବନରେ ଗୋଟେ ଝିଅ କଣ ଦୁଇ ଥର ବାହା ହେଇପାରେ, ଡିଭୋର୍ସ ତ ଶାସ୍ତ୍ରରେ ବିବାହ ଅଛି, ଛାଡ଼ପତ୍ର କଥା ଅଛି ନା ନାହିଁ। ତ ସେଥିପାଇଁ ସିଏ ଚିନ୍ତା କଲେ ଯେ ନା, ମୁଁ ଯାହାକୁ ବିବାହ କରୁଛି ତାଙ୍କୁ ବିବାହ କରିବି, ବରଂ ନହେଲେ ଆତ୍ମହତ୍ୟା କରିଦେବି, ମୋ ବାପା ଯଦି ଜବରଦସ୍ତି ମୋତେ ବିବାହ ଦିଏ ମୁଁ ଆତ୍ମହତ୍ୟା କରିଦେବି। ଏଇ କହିକି କଣ କଲେ, ଗୋଟେ ଚିଠି ଲେଖିଲେ ତାଙ୍କ ସ୍ୱାମୀଙ୍କ ପାଖକୁ, ଏ ଚିଠି ଦେଇ ପଠେଇକି ଜଣେଇଦେବେ, ଆଜି ମୋ ବାପା ତମେ ଯଦି ମୋତେ ସ୍ୱୀକାର ନ କର, ମୋ ବାପା ମୋତେ ଅନ୍ୟତ୍ର ବିବାହ ଦେବା ପୂର୍ବରୁ ମୁଁ ଆତ୍ମହତ୍ୟା କରିଦେବି। କିଛି ପାଖ ଲୋକ ସେ ପୁରୀ ଆସୁଥିଲେ, ତାଙ୍କ ହାତରେ ଚିଠିଟାକୁ ଦେଇଦେଲେ ଯେ ଏମିତି ଅରକ୍ଷିତ ରଘୁ ବୋଲି, ଯୋଉ ଲୋକ ପୁରୀରେ ଯାହାଙ୍କୁ ଦେଖିବ ପଚାରିବ ତ ତାଙ୍କୁ ଚିଠି ଦେଇଦେବ। ସେ ଲୋକମାନେ ଯେତେବେଳେ ଜଗନ୍ନାଥ ପୁରୀ ଗଲେ, ତ ବହୁତ ଆଡେ ପଚାରିଲେ ସମସ୍ତେ ଜାଣିଛନ୍ତି ରୋଗ ରୋଗୀ ତ କିନ୍ତୁ ତ ଭେଟ ହେଇପାରୁନଥିଲା। ହଠାତ୍ ଦୁଇ ଦିନ ପରେ ଜଗନ୍ନାଥ ମନ୍ଦିର ଭିତରେ ରଘୁ ଜଗନ୍ନାଥଙ୍କୁ ଦର୍ଶନ କରୁଛନ୍ତି। ସେଇ ଅବସ୍ଥାରେ ତାଙ୍କ ଦର୍ଶନ ପାଇଲେ। ଏ ଲୋକ ଯେତେବେଳେ ପଚାରିଲେ ତ ତାଙ୍କ ନାଁ ପଚାରିଲେ ଏଇଠି ରଘୁ କିଏ ଅଛନ୍ତି, ତ ସେଠୁ ସିଏ ତାଙ୍କ ଗାଁ କହିବାରୁ ସେ କହିଲେ ମୁଁ ଇଏ ଚିଠିଟି ଦେଲେ। ଚିଠିଟି ଖୋଲିକି ଜଗନ୍ନାଥ ସାମ୍ନାରେ ପଢ଼ିଲେ ଏଇ କଥା ଲେଖା ହେଇଛି ଯେ ସେ ଆତ୍ମହତ୍ୟା କରିବ। ମନରେ ବହୁତ ଦୟା ଆସିଲା, ଆରେ ଜୀବନରେ ଗୋଟେ ପ୍ରାଣ କାହାକୁ ଦେବାର ଯୋଗ୍ୟତା ନାହିଁ, ମୁଁ ଅନ୍ୟର ପ୍ରାଣ କେମିତି ନେବି। ସେଠୁ ସେ କଣ କଲେ ନା ବାଧ୍ୟ ହେଇକି ଜଗନ୍ନାଥଙ୍କୁ ଜଣେଇଲେ କଣ କରିବି ପ୍ରଭୁ, ଆଉ ତାର ବିବାହ ମାତ୍ର ବାକି ଅଛି, ମାନେ କେତେଟା ଦିନ ମାତ୍ର, ଚାରି ଦିନ ନା ପାଞ୍ଚ ଦିନ ମାତ୍ର ବିବାହ ବାକି ଅଛି, ଆଉ ମୁଁ ଏଠୁ ଚାଲିକି ଗଲେ ପହଞ୍ଚିବାକୁ ଗୋଟେ ମୋଟେ ମାସରୁ ବେଶୀ ଲାଗିବ, ସେତେବେଳେ ଗାଡି ଭଡ଼ା ନଥିଲା। ତା ପୂର୍ବରୁ ସେ ଆତ୍ମହତ୍ୟା କରିଥିଲେ, କଣ କରିବି ପ୍ରଭୁ ଏଇ ପରିସ୍ଥିତିରେ। ତ ସେ ସେଇ ସିଂହ ଦ୍ୱାରରେ ଆସିକି ଛିଡ଼ା ହେଇକି ପତିତମାନଙ୍କୁ ଚାହିଁକି ଏଭଳି ଦୁଃଖ କଥା ଜଣାଉଛନ୍ତି। ସେଇ ସମୟରେ ଅତ୍ୟନ୍ତ କ୍ଲାନ୍ତ ଯେତେବେଳେ ସେଠି ବସି ପଡ଼ୁଛି, କେତେବେଳେ ତାଙ୍କୁ କଣ ଆଖି ବନ୍ଦ ହେଇଛି, ଯେତେବେଳେ ଛାୟା ନିଦ୍ରା ଆସିଯାଇଛି ସେଇଠି, ତ କିଛି ମୁହୂର୍ତ୍ତ ପରେ ତାଙ୍କର ଆଖି ଖୋଲିଲା ବେଳକୁ ଦେଖିଲା ବେଳକୁ ଇଏ ସନ୍ଧ୍ୟା ରାତିର ଘଟଣା। ଆଖି ଖୋଲିଲା ବେଳକୁ ଦେଖିଲା ବେଳକୁ କଣ ଘଟଣା, ସିଏ ଆସିକି ତା ଶ୍ୱଶୁର ଘର ପାଖରେ ଗାଁରେ ପହଞ୍ଚିଯାଇଛି। ଗୋଟିଏ ରାତିରେ ଜଗନ୍ନାଥ ତାଙ୍କ କୁହୁକ ଜାଲରେ ବସେଇକି ପୁରା ନେଇକି ରଘୁ ରକ୍ଷିତକୁ କେତେଟା ମୁହୂର୍ତ୍ତ ଭିତରେ ଆଣିକି ଶ୍ୱଶୁର ଘରେ ପହଞ୍ଚେଇ ଦେଲେ ରଘୁ। ଆଉ ଯେତେବେଳେ ସେ ଶ୍ୱଶୁର ଘର ପାଖରେ ପହଞ୍ଚିକି ତାଙ୍କ ଘରକୁ ଗଲେ, ଗଲା ପରେ ଶ୍ୱଶୁର ଗାଁ ସାରା ଲୋକ ଦେଖିଲେ ଯେ, ପଡ଼ୋଶୀ ସବୁ ଦେଖିଲେ ଯେ, ଆରେ ଇଏ ତ ସେ ରଘୁ। ଯେତେବେଳେ ଦେଖିଲେ ରଘୁ, ତ ବିବାହ ସରିଯାଇଛି, ବୈଦିକ ଲୋକ ନିନ୍ଦା କରିବେ, ଏ ଜୁଇଁ ଆସିଛି ଏତେ ଦିନ ପରେ। ତ ସେଥିପାଇଁ ସେ କଣ କଲେ ନା ତାଙ୍କୁ ଆପାତତଃ ଯତ୍ନ ଯୋଉଭଳି କରିବା କଥା କଲେ, ପୁରା ନେଇକି ସ୍ନାନାଦି କଲେ, ନୂଆ ବସ୍ତ୍ର ଦେଲେ ପିନ୍ଧିବା ପାଇଁ ବସ୍ତ୍ର ଦେଲେ। ଯେତେବେଳେ ତାଙ୍କ ତ ସ୍ତ୍ରୀକୁ ଛାଡ଼ୁନା, ତ ଯେହେତୁ ବିବାହ ବାଲ୍ୟ ବିବାହ ହେଇଥାଏ ତାକୁ ତ ଆଉ ଛାଡ଼ିବେନି, ତାଙ୍କୁ ତ ଦେଖା ସାଙ୍ଗରେ ମିଳନ କରିକି ପଠେଇ ନାହାନ୍ତି। ଏଣେ ପୁରା ସ୍ନାନ ଫାନ କରେଇଲେ, ଅପେକ୍ଷା ରଖେଇଲେ। ଆଉ ସେଦିନ କଣ କଲେ ନା ସୁନ୍ଦର ପିଠା କଲେ ଜୁଇଁକୁ ଖାଇବା ପାଇଁ ଦେବା ପାଇଁ। ତା ଭିତରେ କଣ କଲେ ନା ଏକଦମ ସବୁଠୁ ମାରାତ୍ମକ ବିଷ ଦେଇକି ପିଠାଟାକୁ ତିଆରି କରିବେ, ଇଏ ଖାଇସାରିକି ଯେମିତି ରାତି ଭିତରେ ମରିଯାଏ, ଏଇ ପରିକଳ୍ପନା ଚାଲିଲା। କିନ୍ତୁ ତାଙ୍କ ସ୍ତ୍ରୀ ଦେଖିଲେ ଯେ ଏତେ ବଡ ଷଡ଼ଯନ୍ତ୍ର ସ୍ୱାମୀକୁ ମାରିଦେବା ପାଇଁ ଚାଲିଲେ, ସେଥିପାଇଁ ଆଙ୍କୁ ତ ତା ପାଖକୁ ଛାଡ଼ୁନାହାନ୍ତି। ସେଇଥିପାଇଁ ସେ କଣ କଲେ ନା ତାଙ୍କ ଘର ଲୋକ ତିଆରି କରି, ମା ବାପା ଆଦି ସବୁ ଭାଇମାନେ ସବୁ ତିଆରି କରି ଦଉଛନ୍ତି, ଇଏ ଅଲକ୍ଷରେ ଗୋଟେ ଚିଠିରେ ଗୋଟେ ଛୋଟିଆ କାଗଜରେ ଲେଖିଲେ ଏଥିରେ ବିଷ ଦିଆ ହେଇଛି ଖାଇବନି, ଲେଖିକି ମଣ୍ଡା ପିଠା ତିଆରି କରିଥାନ୍ତି। ସେ ମଣ୍ଡା ପିଠା ଭିତରେ ଭାଙ୍ଗିକି ଗୋଟେ ପିଠା ଭିତରେ ଆଉ ପୁରେଇ ଦେଇକି ରଖିଦେଇଛନ୍ତି। ଭାଗ୍ୟକ୍ରମକୁ କଣ ହେଇଛି, ସେ ପିଠାଟା ଆଙ୍କୁ ଯୋଉ ପ୍ଲେଟଟା ଦିଆହେଇଛି ପ୍ରଥମ ପିଠା ଉପରେ ରହିଛି। ଆଉ ଇଏ କଣ କରନ୍ତି, ଇଏ ତ ଜଗନ୍ନାଥଙ୍କ ପରମ ଭକ୍ତ, ଇଏ ଯଦି ପିଠା ଦେଇଛନ୍ତି, ଇଏ ସମସ୍ତ ପିଠାକୁ କଣ କରୁଛନ୍ତି, ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କୁ ନିବେଦନ କରିଥିଲେ, ଭୋଗ ଲଗେଇଥିଲେ, ଯେତେବେଳେ ନିବେଦନ କରିଥିଲେ ପ୍ରଭୁ ଜଗନ୍ନାଥଙ୍କୁ କରିସାରିକି, ଯେତେବେଳେ ପ୍ରଥମ ପିଠାଟି ଖୋଲନ୍ତି ତା ଭିତରେ ଦେଖିଦେଲେ ଲେଖା ହେଇଛି ୟା ଦେହରେ ଆକୁ ଖାଇବନି, ଏଥିରେ ବିଷ ଦିଆ ହେଇଛି। ଏଇଟା ପଢିକି ସେ ଚିନ୍ତା କଲେ କଣ କରିବି, କେତେ ବଡ ଅପରାଧ ହେଇଗଲା, ଯୋଉ ପିଠାରେ ବିଷ ଦିଆ ହେଇଛି ସେ ପିଠଟା ମୁଁ କେମିତି ମୋ ପ୍ରଭୁ ଜଗନ୍ନାଥଙ୍କୁ ସମର୍ପଣ କଲି। ବହୁତ ଦୁଃଖୀକି କାନ୍ଦିଲେ, ସେ କହିଲେ ପ୍ରଭୁ ମୁଁ ଆଜି ଆପଣଙ୍କୁ ବିଷ ଦେଲେ ଶେଷରେ, ନା ପ୍ରଭୁଙ୍କୁ ସମର୍ପଣ କରିଛି ମାନେ ଏଇଟା ବିଷ ହେଲେ ବି ମୁଁ ଖାଇଦେବି, ଆଉ ସବୁ ପିଠା ଖାଇଦେଲେ। ଆଉ ସବୁ ପିଠା ଖାଇଲେ ପରିଣତି କଣ ହବ, ମୃତ୍ୟୁ ତ ଅନିବାର୍ଯ୍ୟ, ଆଉ ପୁରା ମୃତ୍ୟୁ ହେଇଗଲା, ମରିଗଲି। ସମସ୍ତେ ଦେଖିଗଲେ, ସ୍ତ୍ରୀ ବି ଜାଣିନେଲେ ପିଠାରେ ବିଷ ଦିଆ ହେଇଛି, ଆଉ ସ୍ୱାମୀ ମରିଯିବାଟା ବି ଜାଣିନେଲେ, ଏମାନଙ୍କର ଘର ଲୋକଙ୍କର ପରିକଳ୍ପନା କଣ ନା ରାତାରାତି ଆକୁ ନେଇକି ପୋଡ଼ିଦବା ସେ କହିବା ନା ସାପ କାମୁଡ଼ି ଦେଲା ପୁରା ସାପ କାମୁଡ଼ି ଦେଲା ସାପ କାମୁଡ଼ି ଦେଲା ପୋଡ଼ିଦେଇଥିବ ପୁରା ସ୍ମାସ ହେଇଯିବ ଝିଅ ଆମର ସୁଖ ରହିବ ଅନ୍ୟତ୍ର ବିବାହ ଦେଇଦବା କିନ୍ତୁ ଝିଅଟା ଚାହୁଁନଥିବ ଆଉ ଝିଅ ଥିଲେ ବି ସେ ଝିଅ ଥିଲା ଜଗନ୍ନାଥଙ୍କର ପରମ ଭକ୍ତ ପଦ୍ମା ସିଏ କଣ କଲେ ପଦ୍ମା ନା ଏକଦମ ବହୁତ ମାନେ ଜଗନ୍ନାଥଙ୍କର ପରମ ଭକ୍ତ ସିଏ କଣ କଲେ ଜଗନ୍ନାଥଙ୍କୁ ପାଖରେ ବସି ପୁରା ଜପ କରିବା ଆରମ୍ଭ କଲେ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ଏଇଭଳି ଭାବେ ଜପ କଲେ ସେ ଭଗବାନ ଏତେ ଆକୁଳତ ସହିତ ଜଗନ୍ନାଥଙ୍କର ସିଂହାସନ ହଲିଗଲେ ପ୍ରଭୁ ଧୈର୍ଯ୍ୟ ଧରିକି ରହିପାରିଲେନି ଯୋଉ ପ୍ରଭୁ ତାଙ୍କୁ ଆଣିକି ଏଠି ଛାଡ଼ିଥିଲେ ସେ ଆଜି ମରିକି ପଡ଼ିଲେନି ଚିଠି ଯିବାର କେତେଟା ଦିନ ଭିତରେ ସମ୍ଭବ ନୁହେଁ ପ୍ରଭୁ ଆଣିକି ପହଞ୍ଚେଇଲେ ଆଉ ଏହାର ପ୍ରାର୍ଥନାରେ ସାଙ୍ଗେ ସାଙ୍ଗେ ରଘୁବର ଗୀତ ବଞ୍ଚିଗଲେ ଏମାନେ ଅଲରେଡି ସଜ କରୁଛନ୍ତି ପୋଡ଼ିବାକୁ ନେବା ପାଇଁ କିନ୍ତୁ ରଘୁବର ଗୀତ ବଞ୍ଚିଗଲେ ପୁରା ଦେଖିଛନ୍ତି ପୁରା କଳା କାଠ ପ୍ରାଣରୁ କୌଣସି ସଂକେତ ହିଁ ନାହିଁ ମଲା ଲୋକ ବଞ୍ଚିଗଲା ଏକଥା ଦେଖିକି ସାଙ୍ଗେ ସାଙ୍ଗେ ତା ଶ୍ୱଶୁର କଳାମାନେ ଯେଉଁମାନେ ଥିଲେ ସେ ଚିନ୍ତା କଲେ ଆରେ ଏତେ ବଡ଼ କଥା ମରିଯିବା ଲୋକ ବଞ୍ଚିଛି ମାନେ ନିଶ୍ଚିତ ଭଗବାନଙ୍କର ୟା ପ୍ରତି ବହୁତ ଦୟା ଅଛି ଇଏ ନିଶ୍ଚିତ ଭଗବାନଙ୍କର ଜଣେ ଭଲ ପରମ ଭକ୍ତ ଆକୁ ଆଉ ଦରକାର ନାହିଁ ଝିଅକୁ ତା ସାଙ୍ଗରେ ଦେଇକି ତାକୁ ବିଦା କରିଦେବ ରଘୁବରଗୀତକୁ କଣ କଲେ ଝିଅକୁ ଦେଇକି ବିଦା କରିଦେଲେ ତମେ ଚାଲିଯାଅ ତ ରଘୁବରଗୀତ ଯେତେ ଆଉ ତାକୁ ମାରିବାର ଚେଷ୍ଟା କଲେନି ରଘୁବରଗୀତ ସ୍ତ୍ରୀକି ନେଇକି ଯେତେବେଳେ ପଳେଇ ଆଇଲେ ଏଣେ ଖବର ପଳେଇଗଲା କୋଉଠି ଖବର ଦେଇଦେଲେ ତା ବାପା କୋଉଠିକି ନା ଯୋଉ ଜାଗାରେ ଝିଅର ପୁଣି ପୁନର୍ବ୍ୟବହାର ଠିକ କରିଥିଲେ ସେ କହିଲେ ଯେ ସେମାନେ ତ ଅଲରେଡି ତା ପୂର୍ବ ସ୍ୱାମୀ ତ ଆସିକି ତାକୁ ନେଇ ଚାଲିଗଲାଣି ତମେ ଯଦି ଚାହୁଁଛ ତା ବୋଉ କାହିଁକିନା ଏ ଝିଅର ବହୁତ ପ୍ରପର୍ଟି ସେ ପ୍ରପର୍ଟି ଲୋଭରେ ସମ୍ପତ୍ତି ଲୋଭରେ ଚାହିଁଥିଲା ଏଠୁ କିଛି ଧନ ପାଇବ ସେଥିପାଇଁ ବିବାହ କରିବା ପାଇଁ ଚାହିଁଥିଲା ବସୁ ପରିବାର ଏ କଥା ଯେତେବେଳେ ଶୁଣିଲି ସେ ବସୁ କଣ କଲେ ଯିଏ ଏଇ ଝିଅ ପଦ୍ମାକୁ ବିବାହ କରିବା କଥା ଥିଲା ସିଏ କିଛି ସୈନ୍ୟ ସାମନ୍ତ ପଠେଇକି ଆଙ୍କ ରାସ୍ତାରେ ବାଧ ଦେବା ପାଇଁ ରାସ୍ତାକୁ ପଠେଇବ ଯା ତାକୁ ରଘୁକୁ ମାରିଦେଇକି କଣ କରିବ ଝିଅକୁ ନେଇକି ପଳେଇ ଆସିବ ଏମାନେ ଆଇଲେ ଇଏ ଯେତେବେଳେ ରାସ୍ତାରେ ଆସିକି ପହଞ୍ଚନ୍ତି ରାସ୍ତାରେ ଚାଲିଛନ୍ତି ଚାଲିତେ ଚାଲିତେ ଆସିକି ତା ସୈନ୍ୟ ସମୟ ଏତେ ଜୋରରେ କ୍ଷିପ୍ର ଗତିରେ ଘୋଡ଼ାରେ ଆସିକି ଚାରିପଟେ ଘେରିଗଲେ ଘେରିଗଲେ ଯେତେବେଳେ କଣ କରିବେ ତ ପଦ୍ମା କଣ କଲେ ନା ଚାବୁଡ଼ିକି ଧରିଲେ କଣ ହବ ଏଇ ବିପଦ ଅବସ୍ଥାରେ ବହୁତ ବ୍ୟାକୁଳ ହେଇଗଲେ କେତେ ବିପଦ ବାଧ୍ୟ ହେଇକି ଯେତେବେଳେ ପ୍ରଭୁ କହିଲେ ଦେଖ ତମେ ଚିଠି ଦେଲ ତମ ଚିଠିରେ ଗୋଟିଏ କେତେଟା ମୁହୂର୍ତ୍ତରେ ଯିଏ ପୁରୀରୁ ଆଣିକି ଏଇଠି ପହଞ୍ଚେଇ ପାରିଲେ ଯିଏ ବିଷ ଖାଇଥିବା ଲୋକ ମରିଯାଇଥିବା ଲୋକଙ୍କୁ ଜୀବନ ଦେଇପାରିଲେ ତମେ କାହିଁକି କହୁଛ ଯେ ଭାବୁଛ ଯେ ସେଇ ପ୍ରଭୁ ପୁଣି ଆଜି ତୁମକୁ ରକ୍ଷା କରିବେନି ବୋଲି କାହା କଥା ଚିନ୍ତା କରିବା ଦରକାର ନାହିଁ ଜୟ ଜଗନ୍ନାଥ ସ୍ୱାମୀ କି ତ ସେ ପ୍ରଭୁଙ୍କ ନାମ ନବାକୁ ଆରମ୍ଭ କଲେ ପ୍ରଭୁଙ୍କ ବିପଦ ଯେତେବେଳେ ପ୍ରଭୁଙ୍କ ନାମ ଜପ କଲେ ଗୋଟିଏ ମୁହୂର୍ତ୍ତ ମଧ୍ୟରେ ଇଏ ଯୋଉ ଚତୁର୍ପାର୍ଶ୍ୱରେ ଘେରି ଯାଇଥିଲା ଆଙ୍କୁ ନେଇଯିବା ପାଇଁ ଆକୁ ମାରିଦେଇକି ତାକୁ ନେବା ପାଇଁ ହଠାତ୍ ଦେଖୁଛନ୍ତି ଗୋଟେ ଦୁଇଟା ଘୋଡ଼ାରେ ଗୋଟେ କଳା ଘୋଡ଼ା ଗୋଟେ ଧଳା ଘୋଡ଼ାରେ ଏକଦମ ବହୁତ ବଡ ବଡ କହିଲମାନ ସିପାହୀ ଦୁଇ ଜଣ ଆସି ପହଞ୍ଚିଗଲେ ଏତେ କ୍ଷିପ୍ର ଗତିରେ ସେମାନେ ତାଙ୍କ ସହିତ ଯୁଦ୍ଧ କଲେ ତ ସେମାନେ ପ୍ରାଣ ବିକଳରେ କୁଆଡ଼େ ଯେ ଚାଲିଗଲେ ଆଉ ଖୋଜ ଖବର ମିଳିଲା ଏମାନେ କଣ କଲେ ଏ ଦୁଇ ଜଣ କହିଲେ କୁଆଡେ ଯିବେ ଆପଣ ତାଙ୍କୁ ପଚାରିଲେ ନା ଜଗନ୍ନାଥ ପୁରୀ ଧାମ ଯିବେ କହିଲେ ଠିକ ଅଛି ତାହେଲେ ତମେ କଣ କର ଆମ ସାଙ୍ଗରେ ବସ ଆମେ ଓଡ଼ିଶା ମୁଖରେ ଯାଉଛୁ ଆମେ ତମକୁ ନେଇଯିବୁ ଆଉ ତାଙ୍କୁ ଆଣିକି କଣ କଲେ ନା ଓଡ଼ିଶା ଭିତରେ କିଛି ଦୂରରୁ ପୁରୀର କିଛି ଦୂରରୁ ଦୁଇ ଜଣ ତାଙ୍କୁ ଓହ୍ଲେଇ ଦେଲେ ଓହ୍ଲେଇ ଦେଇକି ବିଦା ହେଲେ ଓହ୍ଲେଇ ଦେଇକି ଯେତେବେଳେ ବିଦା ନେଇକି ଯିବେ ଯାଉଛନ୍ତି ହଠାତ୍ ଅନ୍ତର ଧ୍ୟାନ ହେଇଗଲେ ପ୍ରଭୁ କହିଲେ ପଦ୍ମାଙ୍କୁ ଦେଖିଲେ ପଦ୍ମା ଏ ଦୁଇ ଜଣ କିଏ ଥିଲେ ଦୁଇ ଜଣ ଏତେ ଶହ ଲୋକଙ୍କୁ ଯିଏ ପରାସ୍ତ କରିକି ବଞ୍ଚେଇଲେ ପ୍ରଭୁ ଜଗନ୍ନାଥ ଆଉ ବଳଦେବ, ଦୁଇ ଜଣ ପ୍ରଭୁ ଜଗନ୍ନାଥ ବଳଦେବ ଆସିକି ତାଙ୍କୁ ସୁରକ୍ଷା ଦେଇକି ଆଣିକି ପୁରା ଜାଗାରେ ଛାଡ଼ିଦେବେ। ଏହି ହେଉଛି ଭଗବତ ଭକ୍ତର ଭଗବାନଙ୍କ ପ୍ରତି ଭରସାର କାରଣ। ଏହାପରେ ଘଟଣା କଣ ହେଲା ନା, ଏଇ ପଦ୍ମା ଜୀବନ ବିତାଉଥାନ୍ତି, ଦୁଇ ଜଣ ସାରା ଜଗନ୍ନାଥଙ୍କର ସେବା କରନ୍ତି, ଦର୍ଶନ କରନ୍ତି, ସେବା କରିକି ବିତାନ୍ତି, ଯାହା ଯେମିତି ପାଆନ୍ତି ଜୀବନ ନିର୍ବାହ କରନ୍ତି। ଆଉ ଯିଏ ସାଧୁ ସନ୍ଥ ଗଲେ ବି ଭିକ୍ଷା କରିକି ସାଧୁ ସନ୍ଥର ସେବା କରନ୍ତି, ଭକ୍ତ ସେବାଟା ଥିଲା ତାଙ୍କର ସବୁଠୁ ବଡ଼। ପୁରୀ ସାରା କାହିଁକିନା ଯେଉଁ ତୀର୍ଥଯାତ୍ରୀ କେହି ଗଲେ ଯଦି କାହା ପାଖରେ ଅର୍ଥ ନାହିଁ ସେମାନେ କଣ କରନ୍ତି, ପଣ୍ଡାମାନେ ପଠେଇଛନ୍ତି ସେଇ ରଘୁ ଅରକ୍ଷିତ ଅଛି ସେହି ସମସ୍ତ ବୈଷ୍ଣବ ସେବା କରାଇ ଯାଉଛନ୍ତି, ତା ରହିବାକୁ ବି ବାସସ୍ଥାନ ନାହିଁ, କୌଣସି ମଧ୍ୟ ଗୋଟେ ପତ୍ର କୁଡ଼ିଆ କରିକି ଜୀବନ ବିତା ଆଉ ସବୁ ପଠାନ୍ତି। ହଠାତ୍ ଦିନେ କିଛି ସାଧୁ ଯାଇକି ପହଞ୍ଚନ୍ତି ଆତିଥ୍ୟ ନେବା ପାଇଁ, ଜଗନ୍ନାଥ ପଣ୍ଡା ମାନେ ପଠେଇ ଦେଇଛନ୍ତି ରଘୁବତ କେତେ ଭଲ ସେବା କରେ ତାଙ୍କ ପାଖକୁ ଯାଆନ୍ତୁ ଆତିଥ୍ୟ ନେବେ। ଇଏ ଆସିକି ପହଞ୍ଚନ୍ତି, ଆତିଥ୍ୟ ନେବେ କଣ କରିବେ, କୋଉ ଉପାୟ, କିଛି ଉପାୟ ପାଇନାହାନ୍ତି, ଯେହେତୁ କିଛି ଉପାୟ ପାଇନାହାନ୍ତି ତ ସାଧୁମାନେ ପ୍ରତୀକ୍ଷା କରୁଛନ୍ତି ପ୍ରସାଦ ପାଇ, ତ କଣ କରିବେ କରିକି ତାଙ୍କ ଘରେ ଭୂତ କୋଡ଼ି ଏତେ ବି ନାହିଁ, କୌଣସି କିଛି ନାହିଁ ନଥିବା ଅବସ୍ଥାରେ ତାଙ୍କ ସ୍ତ୍ରୀ ପଦ୍ମା କଣ କଲେ, ତାଙ୍କର ଯୋଉ ଗହଣା ଥିଲା କାନରେ ଦୁଇଟା ଥିଲା ସେଇ ଦେଇକି କହିଲେ, ଯାଅ ତମେ ଯୋଉ ବଣିଆକୁ ଦେଇକି ସ୍ୱର୍ଣ୍ଣକାରକୁ ଦେଇକି କଣ କରିବ, ୟା ପ୍ରତିବଦଳରେ ଅର୍ଥ ନେଇ ଆସିବ। ଇଏ ସ୍ୱର୍ଣ୍ଣକାର ପାଖକୁ ନେଇଗଲା, ମୁଁ ନେଇକି ଗଲେ ଲୋକ କହିବେ ୟା ତ ଗରିବ, ଇଏ ପୁଣି ସୁନାକୁ ଡାଣିଲା ଚୋରି କରିବ, ଇଏ ଗଲେ ଯାଇକି ସେ କାନରୁ ଖୋଲିକି ଦେଲା, ଯେ କହିଲା ୟା ପ୍ରତିବଦଳରେ ଦିଅନ୍ତୁ, ସେ ବଣିଆ କହିଲା ନା ମୁଁ କୌଣସି ସୁନା ନେଇକି ପଇସା ଦିଏନି କାହାକୁ ଦିଏନି। କହିଲେ ଆଉ କଣ ନା, ତୁ ଯଦି ଗୋଟିଏ ରାତ୍ରି ମୋ ପାଖରେ ରହିବୁ ତୋ ଦେହକୁ ଦବୁ ତାହେଲେ ମୁଁ ତୋତେ ଅର୍ଥ ଦେବି ସେବା କରିବି, ଯୋଉଠିକି ନେଲା କୋଉଠି ବି ସୁବିଧା ହେଲାନି। ତ ଆସିକି ସ୍ୱାମୀକୁ ଏ କଥା କହିଲା, ସ୍ୱାମୀ କହିଲେ ଯା ତୁ ତା ପ୍ରତିଶ୍ରୁତିରେ ରାଜି ହେଇଯିବୁ ଆଉ ତାକୁ ଶୀଘ୍ର ଆଣି ସାଧୁଙ୍କୁ ସେବା କରିବା, କ୍ଷୀରାପ୍ତ ସାଧୁମାନେ ଆଉ ଯାଇକି ସେଇ କଣ କଲେ, ସୁନା ତ ନେଲାନି ତ ପଇସା ନେଲା, ସେ ସାଙ୍ଗେ ସାଙ୍ଗେ ଜଗନ୍ନାଥ ପ୍ରସାଦ ଆଣି ସେ ମୂଲ୍ୟରେ ଜଗନ୍ନାଥ ପ୍ରସାଦ ଆଣିକି କଣ କଲେ ସମସ୍ତ ସାଧୁମାନଙ୍କୁ ସେବା କଲେ। ସାଧୁମାନେ ବହୁତ ଖୁସି ହେଇକି ତାଙ୍କୁ ଆଶୀର୍ବାଦ ଦେଇଗଲେ ଯେ ଅଚିରା ତୁମକୁ ଭଗବାନ ଦର୍ଶନ ଦିଅନ୍ତୁ, ତୁମେ ଭଗବାନଙ୍କୁ ପ୍ରାପ୍ତି ହୁଅନ୍ତୁ ବୋଲି। ଯେତେବେଳେ ଏ ଆଶୀର୍ବାଦ ପାଇଲେ ସାଧୁ ସେବା କଲେ, ସନ୍ଧ୍ୟା ହେଲା, ଏ ପଦ୍ମା ତ କହି ଆସିଛି ଆଜି ସନ୍ଧ୍ୟାରେ ତାହେଲେ ଆପଣ ଆମ ଘରକୁ ଆସିବେ, ସ୍ୱାମୀ କହିଦେଇଗଲେ, ସ୍ୱାମୀ ସନ୍ଧ୍ୟାରେ କହିଲେ ଦେଖନ୍ତୁ ପଦ୍ମା, ଯାହାଙ୍କ ଅର୍ଥରେ ଆମେ ଏତେ ସାଧୁଙ୍କୁ ସେବା କଲେ, ଦେହ ତ ଆଜି ଅଛି କାଲି ଚାଲିଯିବ, ଦେହର କଣ ଯାଏ ଆସେ, ଆତ୍ମା ଦେହ ସହିତ କୌଣସି ସମ୍ବନ୍ଧ ନାହିଁ, ତମେ ମୋତେ ଯେମିତି ସୁଖ ଦିଅ ଏଇ ବଣିକୁ ଆସିଲେ, ବଣିଆ ଆସିଲେ କଣ କର ତାକୁ ଆହୁରି 100 ଗୁଣ ଅଧିକ ସୁଖ ଦବ। ସେ ଆମକୁ ସାଧୁଙ୍କ ସେବାରେ ବହୁତ ସହାୟତା କରିଛନ୍ତି, ତେଣୁକରି କଣ କଲେ ମୁଁ ପୁରା ଜଗିକି ରହିବି, ତମର କୌଣସି ଅସୁବିଧା ହବନି। ସ୍ୱାମୀ ଆଡୁ ଆଡ଼ିଲେ ଲୁଚିକି ଥାନ୍ତି, ଏ ସମୟରେ ସନ୍ଧ୍ୟା ହେଲା, ଏ ତ କହିଥିଲେ ବଣିକୁ, ସେ ବଣିଆ ଯେତେବେଳେ ଆସନ୍ତି ସ୍ୱର୍ଣ୍ଣକାର, ତ ପଦ୍ମାବତୀ ଅନ୍ତରେ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛନ୍ତି, ହେ ପ୍ରଭୁ କି ବଡ ବିପଦ, ନାରୀ ଜୀବନର ସତୀତ୍ୱ ଆଉ, କିନ୍ତୁ ଆନନ୍ଦିତ ହଉଛନ୍ତି, କାନ୍ଦୁଛନ୍ତି ତ ଆନନ୍ଦିତ ହଉଛନ୍ତି, ମୁଁ ପ୍ରଭୁ ଶ୍ରୀ ଜଗନ୍ନାଥ, ହେ ପ୍ରଭୁ ଆପଣଙ୍କ ପ୍ରସାଦ ସାଧୁ ସନ୍ଥଙ୍କୁ ଦେଇଛି, ସେଥିପାଇଁ ମୋର ଯଦି କିଛି ଅପରାଧ ଥାଏ କ୍ଷମା। ବ୍ୟାକୁଳ ଭାବେ ଜଗନ୍ନାଥଙ୍କୁ ଚିନ୍ତା କରି କାନ୍ଦୁଛନ୍ତି, ବସିଛନ୍ତି, ଏହି ସମୟରେ ସେ ସ୍ୱର୍ଣ୍ଣକାର ତାଙ୍କ ଘର ଭିତରକୁ ଆସୁଛନ୍ତି ଆଉ ପଦ୍ମା ତାଙ୍କୁ ଠାକ ଜଣେଇକି ଡାକୁଛନ୍ତି ଆସନ୍ତୁ ବୋଲି, ଇଏ ଘର ଭିତରକୁ ପଶିଯାଆନ୍ତି। ପଦ୍ମା ଯୋଉଠି ବସିଛନ୍ତି ଦେଖୁଛନ୍ତି ଯେ ସାକ୍ଷାତ ଶିବଙ୍କ କୋଳରେ ଯେମିତି ପାର୍ବତୀ, ଠିକ ସେଇଭଳି ଚତୁର୍ଦ୍ଧାମୂର୍ତ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ ବସିଛନ୍ତି ଆଉ ଜଗନ୍ନାଥଙ୍କ କୋଳରେ ପଦ୍ମା ବସିଛନ୍ତି, ଏଇ ଦୃଶ୍ୟଟା ପୁରା ସାକ୍ଷାତ ଦେଖୁଛନ୍ତି ମାନେ ସେଇ ସ୍ୱର୍ଣ୍ଣକା ଏଇଭଳିଆ ଦେଖୁଛନ୍ତି, ସ୍ୱୟଂ ପ୍ରଭୁ ଜଗନ୍ନାଥଙ୍କର ଅଙ୍କ ଲକ୍ଷ୍ମୀ ତାଙ୍କ କୋଳରେ ବସିଛନ୍ତି ଲକ୍ଷ୍ମୀ, ଏଇ ଦୃଶ୍ୟ ଦେଖିକି ତ ସ୍ୱୟଂ ଭଗବାନଙ୍କର ଚତୁର୍ଦ୍ଧା ମୂର୍ତ୍ତି ଆଉ ଲକ୍ଷ୍ମୀଙ୍କୁ ଦର୍ଶନ କରିକି ସେ ଉପଭୋଗ କଣ କରିବ? ଲମ୍ବା ଚଡ଼ାକି ଦଣ୍ଡବତ ଗଛ ଭଳିଆ ପଡିଲେ ଏକଦମ ପଦ୍ମାଙ୍କ ଗୋଡ ତଳେ, ଭୋ ଭୋ କି କାନ୍ଦିବାକୁ ଲାଗିଲେ ମୋର କେତେ ବଡ଼ ଅପରାଧ ହେଇଛି। ତ ଏପଟେ ସ୍ୱାମୀ ଭାବୁଛନ୍ତି ବୋଧେ ପଦ୍ମା ଇଏ କାନ୍ଦୁଛନ୍ତି ମାନେ ପଦ୍ମା କୌଣସି ସେବାରେ ତ୍ରୁଟି କରିଛି, କିନ୍ତୁ ଭୋ ଭୋ କି କାନ୍ଦିକି ସ୍ତୁତି କରୁଛନ୍ତି ମୋତେ କ୍ଷମା କର, କାନ୍ଦୁ କ୍ଷମା କର, ମୁଁ କେତେ ବଡ଼ ଭୁଲ କରିଛି। ଯାହା ଯିଏ ଏତେ ବଡ ମହାନ ପ୍ରଭୁ ଯାହାକୁ କୋଳରେ ଧରିକି ବସିଛନ୍ତି, ଯୋଉ ଚତୁର୍ଦ୍ଧା ମୂର୍ତ୍ତି ଭଗବାନଙ୍କର ଯିଏ ଏତେ ଶ୍ରେଷ୍ଠ ଭକ୍ତ, ମା ଲକ୍ଷ୍ମୀଙ୍କ ଠୁ କୌଣସି ଗୁଣରେ ଆପଣ କମ୍ ନୁହେଁ। ଯାହାଙ୍କ ଦୟାରୁ ମୁଁ ଆଜି ଧନ ବାନ ହେଇଛି, ଯାହା ଯୋଉ ମା ଲକ୍ଷ୍ମୀଙ୍କ ପରି ତମେ ତାଙ୍କୁ ବହୁତ ପୂଜା କରିଛନ୍ତି, ବହୁତ ସ୍ତୁତି କରିଛନ୍ତି, ଆଉ ଦେଇକି ପ୍ରତିଜ୍ଞା କରିଯାଇଛନ୍ତି ହେ ମା, ଆଜିକୁ ଜୀବନରେ ପୁରା ଅଧକ ସମ୍ପତ୍ତି ସେ ତାଙ୍କୁ ଦେଇଦେଲେ, ଆଉ ମୋ ଜୀବନରେ ମୁଁ ଯାହା ରୋଜଗାର କରିବି କେବଳ ସାଧୁ ସେବା ପାଇଁ ମୁଁ ଆପଣଙ୍କୁ ଦେବି। ଆପଣ ପ୍ରତ୍ୟେକ ଦିନ ଏଭଳି ଭକ୍ତଙ୍କ ସେବା କରୁଥାନ୍ତୁ, ଏଇଟା ହିଁ ମୋ ଜୀବନର ଏକମାତ୍ର ଉଦ୍ଦେଶ୍ୟ। ସେ କଣ କଲେ, ସେ ସ୍ୱର୍ଣ୍ଣକାର ଫେରିଯାଇକି କଣ କଲେ, ତାଙ୍କ ଯାହା ରୋଜଗାର କରନ୍ତି ଯୋଉ ଲାଭାଂଶ ବାହାରେ ସବୁ କେବଳ ସାଧୁ ସେବାରେ ପଦ୍ମା ଆଉ ଏଇ ରଘୁବର ଗୀତକୁ ଦେଲେ। ଗୋଟେ ଭକ୍ତ ଜୀବନରେ କେତେ ଥର ବିପଦ ଆସେ, କେତେ ବିପଦ ବାର 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 ତାଙ୍କ ଜୀବନରେ କେତେ ବିପଦ ଆସିଲା, କିନ୍ତୁ ଭଗବାନ କୌଣସି ମୁହୂର୍ତ୍ତରେ ଭକ୍ତକୁ ଭୁଲେନା, ନା ଭଗବାନଙ୍କୁ ଭୁଲେନା। ବିପଦ ଆଇଲେ ବି କୃପା, ଆଉ ଯଦି ବିପଦ ନ ଆସେ, ଜୀବନରେ ବିପଦ ଆଇଲେ ମୋ ଜୀବନରେ ବିପଦ ଆଇଲା ମୁଁ ଭଗବାନଙ୍କୁ ଛାଡ଼ିଦେବି କହିଲେ ଏଇଟା କ'ଣ ଭକ୍ତି? ପାଠ ଯିଏ ପଢିକି ଉପର କ୍ଲାସକୁ ଯିବ ତା ପାଇଁ ଗୋଟେ ପରୀକ୍ଷା ଆସିବ, ପରୀକ୍ଷା ଆସିବ ନା ମୁଁ 10 କ୍ଲାସ ପାସ୍ ହେଇକି 11-12 ଯିବି, ମୋର ଯଦି ପରୀକ୍ଷା ନ ଆଇଲା ବର୍ଷ ଶେଷରେ ଯଦି ପରୀକ୍ଷା ନ ହବ ତାହେଲେ ଏଇଟା ପାସ୍ କେମିତି ହବ କି? ଉପରକୁ ଯିବା ପାଇଁ ହେଲେ ପରୀକ୍ଷା ଦବା ପାଇଁ ପଡିବ, ଭକ୍ତିରେ ଭଗବାନଙ୍କୁ ପାଇବା ପାଇଁ ହେଲେ ଜଗତରେ ପରୀକ୍ଷା ଆସିବ। ଯାହା ଜୀବନରେ ପରୀକ୍ଷା ନାହିଁ ତା ମାନେ କୌଣସି ଉପରକୁ ଯାଇଛି କେବେ? ସେଇ ମୂଳରେ ରହିଛି। ମୋ ଜୀବନରେ ଭଗବାନ ଯଦି ମୋତେ କୌଣସି ବିପଦ ଦିଅନ୍ତି, ଆଉ ମୁଁ ଯଦି ଭଗବାନଙ୍କୁ ଚିନ୍ତା ନ କରିପାରିଲି ବିପଦରେ, ତାହେଲେ ମୋର ଭଜନ ମୂଲ୍ୟ କଣ? ବନ୍ଧୁବାନ୍ଧବ ଭଳିଆ ଭକ୍ତକୁ ଭଗବାନ ନିଜ ଥାଳିରେ ଦେଇଥିଲେ ନା, ବିଚାର କରିଥିଲେ ଯେ ମୋ ସୁନା ଥାଳିଟା ମୁଁ ଦେବିନି, ଆମେ ତାହେଲେ ପାତରନ୍ତର କରିଥାନ୍ତେ, କିଏ ଜଣେ ଆସିଲା ତାକୁ ମୁଁ ମାନେ କୋଉ ପତ୍ର ବା ଆଉ କେଉଁଥିରେ ଦେଇଥାନ୍ତି? ଭଗବାନ ନିଜ ସୁନା ଥାଳିଟାକୁ ଦେଇଥିଲେ ନିଜ ଭକ୍ତ, କେତେ ଭଲ ପାଆନ୍ତି ଦେଖନ୍ତୁ। ଭକ୍ତର ଅଭାବରେ ଭକ୍ତ ଯେତେବେଳେ ଦୁଃଖୀ ହୁଏ ଭଗବାନ ବିଚାର କରନ୍ତି, ମୋ ବନ୍ଧୁ ଅଲଗା ମୁଁ ଅଲଗା, ଭଗବାନ କେବେ ବି ନିଜକୁ ବଡ଼ କରୁନାହାନ୍ତି ଦୁନିଆରେ, ନିଜର ସୁନା ଥାଳିରେ ତାଙ୍କୁ ଦେଇଦିଅନ୍ତି ଖାଇବାକୁ। ସେଥିପାଇଁ ଏତେ ବଡ ମହାନ ଦୟାଳୁ ଏ ଜଗତରେ କିଏ ଅଛନ୍ତି? ସେଥିପାଇଁ ଦେଖିବା ଯୋଉ ନା ଦେଖେ ଯତ ଉଲ୍ଲୁ କେନ ଦଲ ସୂର୍ଯ୍ୟନା ଦେଖାଏ ଯତ ନା ଦେଖିବା ଯୋଉ ନା ଦେଖେ ଯତ ଅଭକ୍ତର ଦଲ ସୂର୍ଯ୍ୟନା ଦେଖାଇ ଯାଇଛି, ମାନେ ଯେମିତି କଣ ଉଲ୍ଲୁକ ମାନେ ପେଚା ଯେମିତି କେବେ ବି ସୂର୍ଯ୍ୟ କିରଣ ଦେଖିନାହିଁ। ଭଗବତ ଭକ୍ତ ଭଗବାନଙ୍କୁ ଲୋକ ଯଦି ଭକ୍ତି ନ କରିକି ଭଗବାନଙ୍କୁ କହିବ କାହିଁ କୋଉଠି ଭଗବାନ କୋଉଠି ଅଛନ୍ତି, ଠାକୁର କୋଉଠି ଅଛନ୍ତି, ମୁଁ ତ କାହିଁ ଦେଖିପାରୁନି। ଭଗବାନଙ୍କର ଦୟା ଅବଦାନ ଏତେ କିଛି ଅଛି ଲୋକ ଦେଖିପାରିଲାନି ବୁଝିପାରିଲାନି, ମୁଁ କୋଉଠି ଦେଖିଲି? ପେଚା ଯେମିତି ଦିନର ଅନ୍ଧ ହୁଏ ସେ କେବେ ସୂର୍ଯ୍ୟକୁ ଦେଖିନି, ଅଭକ୍ତ ସେଭଳିଆ ଭଗବାନ କେବେ ଦେଖିପାରେନି। ଭଗବାନ ପାଇଁ କିଛି କଲେ ତ, ନାମ ଜପ ଆରାଧନା କଲେ ତ ଭଗବାନଙ୍କୁ କିଛି ପାଇବ। ସେଥିପାଇଁ ଆମେ ଯେଉଁମାନେ ଏ ଜୀବନଟାକୁ ଏଇଭଳିଆ ଭାବୁଛନ୍ତି ଯେ ଭଗବାନ ମୋତେ ଦେହଟାକୁ ଦେଇଛନ୍ତି ମାନେ ସୁଖ ଭୋଗ କରି ଜୀବନଟାକୁ ବିତେଇବା, ଏଟା ଗୋଟେ ପଶୁ ଚିନ୍ତାଧାରା। ମନୁଷ୍ୟ ଶରୀରରେ ଥିବା ଲୋକର ଚିନ୍ତାଧାରା ଏଇଟା ନୁହେଁ। ମନୁଷ୍ୟ ସବୁବେଳେ ଚାହିଁବ ମୋ ଆଧ୍ୟାତ୍ମିକ ଚେତନାରେ ଭଗବାନଙ୍କୁ ସନ୍ତୁଷ୍ଟ କରିକି ଭକ୍ତି କରିକି ସଂସାର ଦୁଃଖରୁ ପାରେ। ଏଠିକି ଯିଏ ଆସିଛି ସିଏ ଦୁଃଖୀ, ଏଠି ଦେବତାମାନେ ବି ଏଇ ବ୍ରହ୍ମାଣ୍ଡରେ ଆମେ ଲୋକମାନେ ମଲା ପରେ ସବୁ ଚାହୁଁଛନ୍ତି ସ୍ୱର୍ଗରେ ଯାଇ ସୁଖୀ ହେବା, ଆଜ୍ଞା ସେଇ ଦେବତାମାନେ ବି ଦୁଃଖୀ, ବାରମ୍ବାର ଅସୁରମାନଙ୍କ ଦ୍ୱାରା ପରାଜିତ ହୋଇକି କୁଆଡେ କୁଆଡେ ଯାଆନ୍ତି, ସେଇ ଦେବତାମାନେ ବି ହଜାର ଥର ଭୁଲ କରନ୍ତି, ସେ ଦେବତାମାନେ ବି ଇନ୍ଦ୍ରଭଳି ଦେବତାମାନେ ଦେବରାଜ ଇନ୍ଦ୍ର ବି ବେଳେବେଳେ ଅହିଲା ମା ଭଳି ମାଆଙ୍କୁ ବି ଅପହରଣ କରିକି ସହସ୍ର ଜନି ପ୍ରାପ୍ତ ହୁଅନ୍ତି, କେତେ କେତେ ଅପରାଧ କରନ୍ତି। ସେଠି କୋଉ ସଂସାରରେ କୋଉ ଜାଗାଟା ସୁଖର ଜାଗା ନୁହେଁ ଆଜ୍ଞା, ଏଠି ଯିଏ ଆସିବ ଦୁଃଖ ନିଶ୍ଚିତ ରହିଛି। ବୁଦ୍ଧିମାନ ଯିଏ ସଂସାରକୁ ଛାଡ଼ିକି ସୁଖର ଜାଗା ଭଗବାନଙ୍କ ରାଜ୍ୟ ଭଗବାନ ପରମ ପିତା ତାଙ୍କ ପାଖକୁ ଯିବାଟା ହଉଛି ବୁଦ୍ଧିମାନ କାମ। ଆଉ ଯଦି ସେ କହିଲା କୁକୁଡ଼ା ଅଣ୍ଡା କୁକୁଡ଼ା ମାଂସ ଖାଇ ଖାଇ ବୁଦ୍ଧିଟା ମାର୍ଗଭ୍ରଷ୍ଟ ହେଇଯାଇଛି, ସେଇଭଳିଆ ବୁଦ୍ଧି ଯାହାର ଥିବ ଖାଦ୍ୟ ଯାହାର ଥିବ ସେ ଆଉ କଣ ଭଗବତ ଭଜନ କେବେ କରିପାରିବ ନାହିଁ, ତା ଭାଗ୍ୟରେ ସେ ସୁଯୋଗ କେବେ ଆସିବନି। ଏଭଳିଆ ପତିତ ହେଇକି ପଶୁ ପ୍ରାୟ ଜୀବନଟା ବିତେଇବ, ମଣିଷ ଦେହ ଗୋଡ଼ ହାତ ମଣିଷ ଭଳିଆ କିନ୍ତୁ ପଶୁ ହେଇକି ଜୀବନଟାକୁ ବିତେଇକି ସାର୍ଥକ ହେଇଥାଉ ତା ଜୀବନ ସାର। ସେଥିପାଇଁ ଜଗନ୍ନାଥ ଅଛନ୍ତି, ତ ଏଭଳି ହରିନାମ ସଂକୀର୍ତ୍ତନ ହଉଛି, ସମୟ ତ ହେଇଯାଇଛି, ତ ଆମେ ଭଦ୍ର ପର୍ଯ୍ୟନ୍ତ ଯିବୁ, ତେଣୁକରି କଥାକୁ ତ ମୁଁ ଏଇ ବିଶ୍ରାମ ଦଉଛି। ନାମ ହରିନାମ ସାରାଦିନ କାଲି ହେଇଛି, ସମସ୍ତେ ଘରେ ଘରେ ପ୍ରତ୍ୟେକ ଦିନ ଜପ କରନ୍ତୁ, ଡେଲି ଅଷ୍ଟମ ପ୍ରହରୀ କରନ୍ତୁ। ବର୍ଷରେ ଥରେ ନାମ ଉତ୍ସବ ହବ ଅଲଗା କଥା, କିନ୍ତୁ ନାମର ଆନନ୍ଦ ନିତ୍ୟମ ସବୁଦିନ ପ୍ରଭୁଙ୍କ ନାମ କରନ୍ତୁ, ଘରେ ରହିକି ନାମ କରିକି ଆନନ୍ଦ ନିଅନ୍ତୁ। ଭଗବାନ ଦେଖନ୍ତୁ ଆପଣମାନଙ୍କ ପ୍ରତି ଦୟା କରୁଛନ୍ତି କି ନାହିଁ, କରୁଛନ୍ତି ନ କଲେ ଆମେ ମଣିଷ ପ୍ରାଣଟା କାହାର, ପ୍ରାଣଟା ତ ପ୍ରଭୁଙ୍କର, ଅହଙ୍କାରଟା କେବଳ ଆମର ମିଥ୍ୟା ଅହଙ୍କାର ହେଇଯାଇଛି, ସେଇଟା ହଉଛି ଆମର ଦୁଃଖ। ଯାହା ହେଉ, ତ ଆପଣମାନଙ୍କୁ ଅନୁରୋଧ ଯେ କମ୍ ସେ କମ୍ ଭଗବାନଙ୍କ ନାମ କରନ୍ତୁ, ହରିନାମ କରିକି ଜୀବନଟାକୁ ବିତାନ୍ତୁ, ପଶୁ ଭଳିଆ ଜୀବନ ବିତାନ୍ତୁ ନା। ଇତର କୁକୁରଟା ଯେମିତି ଜୀବନ ବିତାଉଛି, ଘୁଷୁରୀ ଯେମିତି ଜୀବନ ବିତାଉଛି, ମଣିଷ ଶରୀର ପାଇଁକି ସେମାନେ କେବେ ଭଜନ କରନ୍ତିନି, ସେମାନଙ୍କର ବୁଦ୍ଧି ନାହିଁ। ଆଉ କୁକୁର ଘୁଷୁରୀ ଭଳିଆ ଜୀବନ ବିତିବା ପାଇଁ ମନୁଷ୍ୟ ଜୀବନ ନୁହେଁ, ପାର୍ଥକ୍ୟ କିଛି ଅଛି। ସେଭଳି ଜୀବନଟା ଯଦି ଏ ପଶୁ ଭଳିଆ ଖାଦ୍ୟ ଖାଇକି ପଶୁ ଭଳିଆ ଚେତନାରେ ଜୀବନ ବିତେଇ ଦେବା ପାଇଁ ନୁହେଁ, ଅନୁରୋଧ ସମସ୍ତଙ୍କୁ, ମଣିଷ ଜନ୍ମ ପାଇଛନ୍ତି ମନୁଷ୍ୟ ଭଳିଆ ବିତିବା ପାଇଁ। ଆଉ ବିଶେଷ କରି ଟିଭି ମୋବାଇଲ ଗୁରୁ ଚେଲାର ପାଲାରେ ପଡ଼ିକି ପାରିବାରିକ ଅଶାନ୍ତି ସମାଜର ଅଶାନ୍ତି ଜମା ବଢ଼ାନ୍ତୁ, ବହୁତ ଦୁଃଖ ପାଇ ସତ୍ ଉପାୟରେ ବ୍ୟବହାର କରିବାଟା ଶିଖନ୍ତୁ। ହରେ କୃଷ୍ଣ, ଜୟ ଶ୍ରୀ ପ୍ରଭୁପାଦ କି ଜୟ, ଭଗବାନ ଶ୍ରୀ ଶ୍ରୀ ନିତା ଗୋର ସୁନ୍ଦର କି, ଜଗନ୍ନାଥ ସୁଭଦ୍ରା ମହାରାଣୀ କି, ଶ୍ରୀ ରାଧା ଗୋବିନ୍ଦ ଗୋପାଳ ଜୀବ କି, ସମେତ ଭକ୍ତବୃନ୍ଦ କି, କେଶବ ପ୍ରଭୁଙ୍କର ବାରମ୍ବାର କଥା ଥିଲା ଯେ ଆସିବା ପାଇଁ, ତାହା ଆମର ପରମ ସୌଭାଗ୍ୟ, ବହୁତ ଦିନ ପରେ ଆଇଲୁ, ଠିକ ଅଛି, ପୁଣି ପରବର୍ତ୍ତୀ ସମୟରେ ଦେଖା ହବ।
ସପ୍ତମ ଅଧ୍ୟାୟ ଅଠେଇଶ ଶ୍ଳୋକ
ଭଗବତ ଗୀତା ସପ୍ତମ ଅଧ୍ୟାୟ ଅଠେଇଶ ଶ୍ଳୋକ ତ କାହାର କିଛି ପ୍ରଶ୍ନ ଅଛି ପଚାରିବାକୁ, କଣ ବୁଝିପାରିଲେ ନ ବୁଝିପାରିଲେ କେତେ ଜଣ ଜପ କରୁଛନ୍ତି ହାତ ଉଠାଇଲେ, ହରନାମ କରୁଛନ୍ତି ଜପ କେତେ ଜଣ କରୁଛନ୍ତି ହାତ ଉଠାନ୍ତି, ଯାହା ହଉ ଠିକ କରୁଛନ୍ତି ପାଞ୍ଚ ଜଣ, ଧନ୍ୟବାଦ ଆପଣମାନଙ୍କୁ, ପ୍ରଭୁଙ୍କର କୃପା ହେଇଛି ଆପଣଙ୍କ ପ୍ରତି, ଅଧିକ କୃପା ପାଇବା ପାଇଁ ଚେଷ୍ଟା କରନ୍ତୁ। ଆଉ ଯେଉଁମାନେ କରୁନାହାନ୍ତି ସମସ୍ତଙ୍କୁ ଅନୁରୋଧ, ସମୟ ଗଲେ ହରିଭଜନ ଆପ୍ତ ହେବେ ନା, ସମୟ କେତେବେଳେ ଚାଲିଯିବ କେହି ଜାଣିନି, କା ଜୀବନ କୋଉଦିନ ଶେଷ ଦିନ, ପାଞ୍ଚ ପାଞ୍ଚ ମିଳେଇ ଯାବେ, କେଉ ତ ସଙ୍ଗେ ଯାବେ ନା। କାହାର କିଛି ପଚାରିବାକୁ ଅଛି, ପ୍ରଭୁଙ୍କର ପ୍ରଶ୍ନ ଯେ ଭଗବାନଙ୍କ ଧାମକୁ ଯିଏ ଯାଆନ୍ତି ସେ ତ ଫେରନ୍ତିନି, କିନ୍ତୁ ଦୁର୍ବାସା ଗଲେ ପୁଣି ଫେରି ଆଇଲେ କେମିତି, ଏଟା ଗୀତାରେ ଭଗବାନ କହିଲେ, ନ ତ ଭାଷ ଏଠି ସୂର୍ଯ୍ୟ ନ ଶାଙ୍କ ନ ପାବକ ଜଲଗତା ନ ନିବର୍ତ୍ତନ୍ତେ ତ ଧାମ କର୍ମ, ଯେ ଭଗବାନଙ୍କ ରାଜ୍ୟକୁ ଥରେ ଯାଏ ସେ ଆଉ ଫେରି ଆସେ ନା, ତାହେଲେ ଦୁର୍ବାସା ବୈକୁଣ୍ଠ ଯାଇକି ପୁଣି ଫେରି ଆସିଲେ କେମିତି। ତ ଆମେ ଜାଣିଛୁ ଜୟ ବିଜୟ, ଯିଏ ରାବଣ କୁମ୍ଭକର୍ଣ୍ଣ ହିରଣ୍ୟକଶିପୁ ହିରଣ୍ୟାକ୍ଷ ଏମାନେ କୋଉଠି ଥିଲେ, ବୈକୁଣ୍ଠରେ ଥିଲେ ନା, ବୈକୁଣ୍ଠରୁ ଆଇଲେ କେମିତି, କେମିତି ଆଇଲେ, ବୈଷ୍ଣ ଅପରାଧଟା ଏତେ ବଡ ମାରାତ୍ମକ ଯେ ବୈକୁଣ୍ଠରେ ଥାଇକି ଯଦି କିଛି ଅପରାଧ କରିବେ ଭଗବାନ ବି ତାକୁ ସେଇ ଜାଗାରେ ରଖିବେନି, ବୈକୁଣ୍ଠ ଲୋକରୁ ହେଲେ ବି ତାକୁ ପତନ ହବା ପାଇଁ ପଡ଼ିବ। ସେଇ ଦୁର୍ବାସ ତ ସହଜ ବୈଷ୍ଣ ଅପରାଧ, ତାର କ୍ଷମତା ଥିଲା, ଭକ୍ତି କରୁଥିଲେ, ତ ତାପରେ ବି ସେ ବୈକୁଣ୍ଠକୁ ଯିବାର କ୍ଷମତା ଥିଲେ ବି କିନ୍ତୁ ଅପରାଧୀ ତ ରହିପାରିବେ, ସେଇଥିପାଇଁ ଅପରାଧ କାରଣରୁ ତାଙ୍କୁ ଫେରିବା ପାଇଁ ପଡିଥିଲା। କାହିଁକିନା ଭକ୍ତି ଭକ୍ତ ଏ ଯେମିତି ରାଜା ନାଇଁ ଯୋଉ ଗୁରୁଦେବ ଜୟଦେବ ହାତ ପ୍ରାପ୍ତ ହେଇଗଲେ କେବେ ବି ସେମାନଙ୍କୁ ଦୁଷ୍ଟ ଦୃଷ୍ଟିରେ ଦେଖିନାହାନ୍ତି, ସେମାନଙ୍କୁ ଶତ୍ରୁ ଦୃଷ୍ଟିରେ ଦେଖିଲେ ବି ଇଏ ତାଙ୍କୁ କେବେ ଶତ୍ରୁ ଦୃଷ୍ଟିରେ ଦେଖିନାହାନ୍ତି, ଇଏ ତାଙ୍କର ମଙ୍ଗଳ କାମନା ହିଁ ଚିନ୍ତା କରୁଛନ୍ତି। ସେଠି ଭଗବାନ ସେ ଦୟା ବୁଝିକି ତାଙ୍କୁ ହାତ ଦେଲେ। ଭଗବତ ଭକ୍ତିରେ ହେଉଛି ଶ୍ରେଷ୍ଠତା। ସେ ଯୋଉ କାରଣର ଇଆର ଶିକ୍ଷା କଣ ନା, ମୋ ସୁଖ ଦୁଃଖର କାରଣ ମୁଁ ଭାବୁଛି ଇଏ, ମୋ ପାଇଁ ଇଏ ଦାୟୀ, ମୋ ପାଇଁ ଇଏ ଦାୟୀ, ମୋ ସୁଖର ଦାୟୀ ଇଏ, ମୋତେ ଇଏ ସୁଖ ଦେଲା, ମୋତେ ଇଏ ଦୁଃଖ ଦେଲା, ଏଇଟା ଭାବିବା ଭୁଲ। ଯଦି ଜାଣିଥିଲେ ଯେ ଇଏ କେବେ ମୋତେ ଦୁଃଖ ଦେଇ, ଏଇଟା ମୋ କର୍ମ ଫଳ, ମୋତେ ଭୋଗିବା କରୁଛି, ସେଥିରେ ମୋହିତ ନଥିଲେ। ସେଇଥିପାଇଁ ବରଂ ସିଏ ମୋ ଶତ୍ରୁତା ହେଲେ ବି ଇଏ ଶତ୍ରୁତା ଜାଗାରେ ଇଏ ମିତ୍ରତା ତାଙ୍କ ସହିତ ସ୍ଥାପନ କରୁଥିଲେ। ସେଥିପାଇଁ ସେଇଥିପାଇଁ ତାଙ୍କୁ ହାତ ସହଜରେ ମିଳିବ ନାହିଁ। ଭଗବାନ ଦେଖିଲେ ଭକ୍ତର ଏତେ ବଡ଼ ଦଣ୍ଡ ଦେଖିପାରିଲେନି ଭଗବାନ, ସେଇଥିପାଇଁ ଦୁର୍ଭାଷା ଏଇଥିପାଇଁ ପଳେଇ ଆସିଥିଲେ। ବୈଷ୍ଣବ ଅପରାଧ ଏ ଜଗତକୁ ଶିକ୍ଷା, ଦୁର୍ଭାଷା ତ ମହାନ ଭକ୍ତ କ୍ରୋଧି ହେଲେ ବି ତାଙ୍କ ଦ୍ୱାରା ତ ଭଗବାନ ବହୁ କାର୍ଯ୍ୟ ସାଧନ କରୁଛନ୍ତି। ଭଗବାନଙ୍କ ଲୀଳାରେ ବି ବହୁତ ସହାୟତା ଦୁର୍ଭାଷାଙ୍କର ରହିଛି, ରାଧାରମଣ ରାଣୀଙ୍କ ପ୍ରତି ବର ପ୍ରଦାନ ରହିଛି। ଆଉ କାଲି ତ ଆମେ ଶୁଣୁଥିଲେ ସହଜେ ପାଣ୍ଡବ ମାନେ ଭୀମ ପ୍ରତି ବର ପ୍ରଦାନ ଆଉ ଦୁର୍ଯ୍ୟୋଧନ ପ୍ରତି ବର ପ୍ରଦାନ, ସେମିତି ଅଛି ସେମାନଙ୍କର ଯଦି ଅବଦାନ ନାହିଁ ଖାଲି କ୍ରୋଧି ତା ନୁହେଁ, ଭଗବତ ସେବା ରହିଛନ୍ତି ଭଗବାନ। କିନ୍ତୁ ଯଦି ଅପରାଧ ହେଇଯାଉଛି ଭଗବାନ ତ ପୁରା ତ୍ୟାଗ କରିବେନି, ବୈକୁଣ୍ଠ ଗଲେ ସେ ଯେ ସେବା କଣ, କ୍ରୋଧ ଥିଲେ ବି ତ ସମାଜରେ କିଛି କଲ୍ୟାଣ ହେଇଛି ତାଙ୍କ ଦ୍ୱାରା, ତ ତେଣୁକରି ତାଙ୍କ ସାଧନାର ଫଳ ରହିଛି, ବିନାଶ ତ କରେଇବେନି ପୁରା ଶିକ୍ଷା ଦିଆ କରେଇବ। ସେଥିପାଇଁ ଯଦି ସିଏ ଚାଲିଯିବେ ବୈକୁଣ୍ଠକୁ ତାହେଲେ ପୁଣି ବୈଷ୍ଣବ ଅପରାଧ କରିକି ଲୋକ ତ ବୈଷ୍ଣବ ଅବମାନନା କରି କହିବେ ମୁଁ ତ ବିଷ୍ଣୁ ଆରାଧନା କରୁଛି, ପୁଣି କାହାକୁ ଅନ୍ୟାନ୍ୟ ବୈଷ୍ଣବ ଅପରାଧ କରିକି ବି ବୈକୁଣ୍ଠକୁ ପଳେଇବି ନା, ଭଗବାନ ସେମାନଙ୍କୁ ଏକ୍ସେପ୍ଟ କରେଇବେ ନା। ହେ ଜଗନ୍ନାଥ ସ୍ୱାମୀ କି ସମସ୍ତଙ୍କୁ ଅନୁରୋଧ, ସମସ୍ତ ହରିନାମ କରିବେ, କିଛି ନହେଲେ ହାତ ରେଖାରେ ନେଇକି ଜପ କରୁ, ହେଲେ ଯାହାର ଜପମାଳା ନାହିଁ ଆମ ପାଖରେ ଜପମାଳା ଅଛି, ଯେଉଁମାନେ ଚାହିଁବେ ଆଜି ବି ନେଇକି ଭଗବାନଙ୍କ ଆଶ୍ରୟ ରହିବା ପାଇଁ ପଡିବ। କେତେ ବିପଦ ଆଇଲେ ବି ମା କୁନ୍ତୀଙ୍କୁ ବିପଦ ଆଇଲା ତାଙ୍କ ପୁଅ ପ୍ରତି ଭଗବାନ ରକ୍ଷା କରିବେ, କେତେ ସୁରକ୍ଷା ପାଇବେ। ଆଉ ଯଦି ଜାଣିଛନ୍ତି କି ସୁରକ୍ଷାରେ ମୁଁ ହରେଇବେ ନିଜେ ନିଜେ ଆମ ମୁଁ ବହୁତ ବଡ଼ ଲୋକ ସୁରକ୍ଷା ପାଇଦେବି ଏହା ସେ କାରଣ, ଏହି ସୁରକ୍ଷା ସବୁ କାରଣର କାରଣ ହେଉଛନ୍ତି ଭଗବାନ। ମଙ୍ଗଳ ଭଗବାନ ବିଷ୍ଣୁ ମଙ୍ଗଳ କରିବା ଲୋକ ଦୁନିଆରେ ଚଣି ହେଉଛନ୍ତି ଭଗବାନ, ଆଉ ଦ୍ୱିତୀୟ ଆଉ ନ ବୁଝିପାରିଲେ ଯଦି ହଁ ଏଭଳିଆ ଜୀବନ ବିତୁଛି ବିତୁଛି ବିତିବ ଦେଖାଯିବ ଭବିଷ୍ୟତ କ'ଣ ହବ। ଆରେ କୃଷ୍ଣ